శ్రీ శ్రీ గౌరదాయ శ్రీ శ్రీకృష్ణ బలరామ శ్రీ శ్రీ జగన్నాథ సుద్రమారాయణ శ్రీ రాధా కృష్ణచంద్ర శ్రీ శ్రీ లక్ష్మీ నృసింహదేవ శ్రీ శ్రీ సీతారామ లక్ష్మణ హనుమాన్ కృపాతి పద్మని పర్పణ త్రివేదన్ కరి శ్రీల గురుదేవ శ్రీమద్ భక్తి సుల్తాంత స్వామి గురుమాల కృపాతి పద్మని పర్పణ త్రివేదన్ కరి ఈశ్వరుడు ప్రతిష్ఠిత ఆచార్య శ్రీ శ్రీమదేశ్వర భక్తి విధాన సంశ్రీ గోపాల మాలకృపాతి పద్మని పర్పణ త్రివేదన్ కరి సమస్త సాధకులు వైష్ణవ తథా పుష్ప వైష్ణవ సోగం మాతృందమర్పణ నివేదన కరి అయం శ్రీమద్భాగవత దశస్కంద పంద్రధ్యాయ శ్లోక చౌదుర్ కథా ఆరంభ కరివా భగవానంకర భగవండ లీళా చరిసింది ఛయవత్సర లీళా తేణు ఏ ధనుకాసురుడు బద్ధ కరివే వర్తమాన ఖెళుసంది ఖెళుసారా పరి బద్ధ కరివే బద్ధ అంటే ఇటు కేళ ఇటు అసురుడు బద్ధ కరివే దేవతాను భయకు చూసింది తాకు କିନ୍ତୁ ଭଗବାନ ଇଏ ଗୋଟେ ଖେଳ ସରିଲା ପରେ ସେ ଖେଳଟା ଖେଳିବେ ସେ ଗୋଟେ ଭଗବାନ ପାଇଁ ଖେଳ ଏହିଭଳି ଭାବରେ ଲୀଳା ଏଇଟାକୁ ଆମେ ଆଲୋଚନା କରିକି ଆନନ୍ଦିତ ହେବା ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର କ୍ରୀଡ଼ା ଗତକାଲି ଆମେ ଏଇ କଥାକୁ ବିଶ୍ରାମ ଦେଇଥିଲେ ଅନେକ ପ୍ରକାର କ୍ରୀଡ଼ା ସବୁ ଖେଳୁଛନ୍ତି ଭଗବାନ କୃଷ୍ଣ ବଳରାମ ଆଉ ତାଙ୍କ ସଖାମାନେ ତାଙ୍କର ଭଗବାନ କୃଷ୍ଣଙ୍କର ଦଶ ଜଣ ଆଠ ଜଣ ମୁଖ୍ୟ ସଖା ଅଛନ୍ତି ଯେ ଚାରିପଟେ ଭଗବାନ ପାଖରେ ରହିଥାନ୍ତି ସବୁବେଳେ ସବୁବେଳେ ଘେରିକି ରହିଥାନ୍ତି ସେମାନେ କିଏ ନା ସ୍ତୁକ କୃଷ୍ଣ ଅଂଶ ସୁଦାମ ସୁବଳ ଏ ପୂର୍ବ ଦକ୍ଷିଣ ପଶ୍ଚିମ ଉତ୍ତର ଏଇଭଳି ଭାବରେ ଚାରିଜଣ ଥିଲେ ହଁ ଯେମିତି କ୍ରିକେଟରେ ସବୁ ଜଗିକି ରହିଥିବେ କ'ଣ ସବୁ ରହିଛି ପୋଜିସନ ସବୁ ରହିଛି ସେଇଭଳି ଭାବରେ ସେମାନେ ସବୁ ରହିଥିବେ କୃଷ୍ଣଙ୍କ ଚାରିପଟେ ଏ ଚାରିଦିଗ ପୁଣି ଚାରି କୋଣ ରହିଛି ଅର୍ଜୁନ ତାପରେ କିଏ ଆମର ହେଉଛନ୍ତି ବିଶାଳ ବିଷବ ଓଜସ୍ୱିନ ଦେବପ୍ରସ୍ଥ ଏଇସବୁ ଏହିଭଳି ଭାବରେ ସବୁ ରହିଥିବେ ଭଗବାନ ଚାରିପଟେ ତାଙ୍କ ପୋଜିସନ୍ ଥିବ ଏଇଠୁ ଜଗିବେ ଗୋଲକିପର ଯେମିତି ରହିଥିବ ୱିକେଟ୍ ପଛପଟେ ଗୋଲକିପର ରହିଥିବ ବଲ୍ଟା ଧରିଦେବ ନା କ'ଣ ଥା ନା କ୍ରିକେଟ କ'ଣ ଗୋଲକିପର ତ ଇଏରେ ଫୁଟବଲରେ ଗୋଲକିପର କ୍ରିକେଟରେ ସବୁ ରହିଛି ସବୁ ସବୁ ରହିଛି ୱିକେଟ୍ କିପର ୱିକେଟ୍ କିପର ଆମ ଆଦିକୃଷ୍ଣ ସବୁ ଠିକ ଜାଣିଛନ୍ତି କହିବା ପାଇଁ ଚାହୁଁଥିଲେ ଉତ୍ତର ଦେବା ପାଇଁ ତେଣୁ ଏଇଭଳି ଭାବରେ ଭଗବାନଙ୍କର ରହିଛନ୍ତି ସେମାନେ କେତେ ତାଙ୍କର ସୌଭାଗ୍ୟ ସ୍ତୁକ କୃଷ୍ଣ ସ୍ତୁକ କୃଷ୍ଣ କହିଲେ ଏକ୍ଜାକ୍ଟ କୃଷ୍ଣ ଭଳି ଦେଖିବା ପାଇଁ ଗୋଟେ ସ୍ଥାନ ଛୋଟୁ କିନ୍ତୁ ସ୍ତୁକ କୃଷ୍ଣ ତାଙ୍କର ଭଗବାନଙ୍କର ପୂର୍ବ ଦିଗରେ ସେ ଥିବେ ଭଗବାନ ପୂର୍ବ ଦିଗରେ ରହିଥିବେ ସିଏ ସ୍ତୁକ କୃଷ୍ଣ ଏ ଦଶସ୍କନ୍ଧ ବାଇଶ ଅଧ୍ୟାୟରେ ଆସିବେ ତାଙ୍କ କଥା ଡାକେ ହେ ସ୍ତୁକ କୃଷ୍ଣ ହେ ଅଂଶ ହେ ଶ୍ରୀରାମ ସୁବଳ ଅର୍ଜୁନ ଏସବୁ ଆସିବ କଥା ଭଗବାନଙ୍କର ସାଙ୍ଗ ସେମାନେ କେତେ ବଡ଼ ଭାଗ୍ୟ ସଖା ଭଗବାନଙ୍କର ତେଣୁ ଏହିଭଳି ଭାବରେ ସଖାମାନଙ୍କ ସହିତ ଭଗବାନଙ୍କ ଲୀଳା ଚାଲିଛି କ୍ୱଚିତ୍ କ୍ରୀଡ଼ା ପରିଶ୍ରାନ୍ତ ଭଗବାନଙ୍କର ଶ୍ରମ କିଛି ନାହିଁ ଆମର ଶରୀରରେ ସବୁ ଶ୍ରମ ରହିଛି ପରିଶ୍ରମ ସମସ୍ତେ ପରିଶ୍ରମ କରୁ ପ ବର୍ଗ ମୁଁ କହିଛି ସେଦିନ ସମସ୍ତେ ପରିଶ୍ରମ କରୁଛନ୍ତି କିନ୍ତୁ ଭଗବାନଙ୍କ ପରିଶ୍ରମ ନାହିଁ ଭଗବାନଙ୍କ ଶରୀର ସଚ୍ଚିଦାନନ୍ଦ ଶରୀର ସେଥିରେ କୌଣସି କ୍ଳାନ୍ତି ଏସବୁ କିଛି ନାହିଁ ସଚ୍ଚିଦାନନ୍ଦ ଶରୀର କିନ୍ତୁ ମାନବ କ୍ରୀଡ଼ା କରୁଛନ୍ତି ବହୁତ ଥକିଗଲା ଭଳିଆ ଏଇଭଳି ଭାବେ ପରିଶ୍ରାନ୍ତ ହୋଇକରି କ୍ୱଚିତ୍ କ୍ରୀଡ଼ା ପରିଶ୍ରାନ୍ତ ମୁଁ ଖେଳରେ ପରିଶ୍ରାନ୍ତ ହୋଇକରି ଥକିଗଲେ ଏଭଳି ମଲ୍ଲଯୁଦ୍ଧ ହେଉଛି କିଏ କାହାକୁ ସବୁ ପରାସ୍ତ କରିଦେବ କିଏ କ'ଣ କରିବ ଏସବୁ ରହିଛି ମଲ୍ଲଯୁଦ୍ଧ ଆମର ଯେଉଁ ରହିଛି ଆଜିକାଲି ସବୁ କ'ଣ ଗୋଟେ ବାହାରାଣୀ ସବୁ ଖେଳ ସବୁ ଦେଉଛନ୍ତି ତାକୁ ବାଡ଼େଇ ପଟେଇ କରିଦେଉଛୁ ସାବାଡ଼ ସାବାଡ଼ କରିଦେଉଛନ୍ତି କେତେ ପ୍ରକାର ଖେଳ ସବୁ ରହିଛି ବଡ଼ି ବିଲ୍ଡର ସବୁ ରହିଛନ୍ତି ସବୁ ଏଇଭଳି ଭାବରେ ଭଗବାନ ମଧ୍ୟ ସେଇଭଳି ଭାବରେ ବୃଷ ଭଳି ଯେଭଳି ବୃଷ ଲଢ଼େଇ କରନ୍ତି ଭଗବାନ ମଧ୍ୟ ସେଇଭଳି ଭାବରେ କୃଷ୍ଣ ବଳରାମ ସାଙ୍ଗ ସଖାମାନେ ସବୁ ମିଶିକିରି ଯୁଦ୍ଧ କରୁଥିବେ ଗୋଟେ କମ୍ବଳ ଘୋଡ଼ି ହେଇକିରି ବୃଷ ଗଳି ମୁଣ୍ଡକୁ ମୁଣ୍ଡ ଲଗାଇକିରି ଯୁଦ୍ଧ କରୁଥିବେ। ଏଇଭଳି ଭାବରେ ଅନେକ ଖେଳ ରହିଛି ଭଗବାନଙ୍କର। ତେଣୁ କ୍ୱଚିତ୍ କ୍ରୀଡ଼ା ପରିଶ୍ରାଦମ ଗୋପ ଗୋପତ୍ ସଙ୍ଗୋପବର୍ଣ୍ଣମ ପରିଶ୍ରାନ୍ତ ହେଇକିରି ଭଗବାନ ବଳରାମ କ'ଣ କରିବେ, ଗୋଟେ ସାଙ୍ଗ ବାଳକଙ୍କ ସାଙ୍ଗର ଉତ୍ସଙ୍ଗ କହିଲେ କୋଳରେ ଏ ଗୋଟେ ତକିଆ ଭଳିଆ, ଆଉ ତକିଆ ଦରକାର ନାହିଁ ରହିଛି ଉପବର୍ଣ୍ଣମ ଉପବର୍ଣ୍ଣମ ବରଣ ତକିଆ। ଏଇଭଳି ଭାବରେ ଭଗବାନ ତାଙ୍କର ସାଙ୍ଗର କୋଳରେ ମଥା ରଖିକିରି ଭଗବାନ ବିଶ୍ରାମ ନେଉଛନ୍ତି। ସ୍ୱୟଂ ବିଶ୍ରାମ ଏତି ଆର୍ଯ୍ୟମ ଆର୍ଯ୍ୟ କହିଲେ ବଡ଼ ଭାଇ, ସେ ବିଶ୍ରାମ ନେଉଛନ୍ତି ଏବଂ ପାଦ ସମ୍ଭାବନାଦି ବି ଭଗବାନ ନିଜେ ତାଙ୍କର ପାଦ ସମ୍ଭାବନ କରିଦେଉଛନ୍ତି। ଯଦିଓ ଭଗବାନ ବଳରାମଙ୍କ ପ୍ରଭୁ ହେଉଛନ୍ତି କୃଷ୍ଣ, କିନ୍ତୁ ସାନ ଭାଇ ଗୋରରେ ରହିଛନ୍ତି, ତେଣୁ ସେ ତାଙ୍କ ପାଦ ସମ୍ଭାବନ କରିଦେଉଛନ୍ତି, ପାଦ ମୋଡ଼ି ଦେଉଛନ୍ତି। ଏସବୁ କଥା ପାଦ ସମ୍ଭାବନ ଯେଉଁ ରହିଛି ଏ ଦଶମ ବାବନ ଯେତେବେଳେ ଆସିବ, ଭଗବାନ ଯେତେବେଳେ ରୁକ୍ମିଣୀ ଦେବୀ ପଠାଇଥିଲେ ଜଣେ ବ୍ରାହ୍ମଣଙ୍କୁ, ବ୍ରାହ୍ମଣଙ୍କୁ ଯେତେବେଳେ ପଠାଇଥିଲେ ଚିଠି ନେଇକି ଚିଠି ଦେଇ ପଠାଇଥିଲେ, କାରଣ ରାତି ପାଇଲେ ସେ ବିବାହ ପାଇଁ ବ୍ୟବସ୍ଥା ସବୁ ବ୍ୟବସ୍ଥା ହୋଇଥିଲା, ସେ ଶିଶୁପାଳକୁ ବିବାହ କରିବେ, ତେଣୁ ତା ପୂର୍ବ ଦିନ ଦୁଇ ଦିନ ପୂର୍ବରୁ ଗୋଟେ ବ୍ରାହ୍ମଣଙ୍କ ହାତରେ ଚିଠି ପଠାଇଛନ୍ତି। ଏ ଚିଠି ଆମେ ଶୁଣିବା କ'ଣ ସେ ଚିଠି ଲେଖିଥିଲେ ସେଇଟା ମଧ୍ୟ ଅଛି, ଏ ଆମେ ସୌଭାଗ୍ୟ ସକାଳେ ଆମେ ସେଇଟା ଆଲୋଚନା କରୁଛେ। ତେଣୁ ଭଗବାନଙ୍କ ସବୁ ଲୀଳା ତାଙ୍କ ଭକ୍ତମାନଙ୍କ ପାଇଁ ରଖିଦେଇଛନ୍ତି। ଭଗବାନ ଚାଲିଗଲେ କ'ଣ ହେବ, ତାଙ୍କ ଲୀଳା ସବୁ ରହିଛି, ସେ ଲୀଳାକୁ ସ୍ମରଣ କରି ଭକ୍ତମାନେ ଆନନ୍ଦିତ ହେବେ, ଏଇଭଳି ଭାବରେ କଥା ରହିଛି। ତେଣୁ ଭଗବାନ ସେ ବ୍ରାହ୍ମଣଙ୍କୁ ସବୁ ଖାଇବା ସବୁ ମାନେ ଉପଯୁକ୍ତ ସମ୍ମାନ ଇତ୍ୟାଦି ଦେଇକରି ତାଙ୍କୁ ସବୁ ସ୍ୱାଗତ ଜାଣି ସବୁ ଖାଦ୍ୟ ପଦାର୍ଥ ସବୁ ଦେଇ ଖାଇବା ପିଇବାକୁ ସବୁ ଦେଇକରି ତାପରେ ଭଗବାନ ନିଜେ ସେ ବିଶ୍ରାମ ନେଇଛନ୍ତି, ବ୍ରାହ୍ମଣମାନଙ୍କୁ ବିଶ୍ରାମ ନେଇଛନ୍ତି, ପାଣିଆକୁ ବିଶ୍ରାମ ନେଇଛନ୍ତି। ହଁ ଭଗବାନ ତାଙ୍କର ପାଦ ସମ୍ମାନ କରୁଛନ୍ତି, ପାଦ ଗୋଟିଏ ହାତରେ ପାଦ ସମ୍ମାନ କରୁଛନ୍ତି, ଆଉ ଗୋଟିଏ ହାତରେ ବିଛଣା କରୁଛନ୍ତି, ହଁ ଲାଇଭ ପଡ଼ିଯାଇଛି। ଏଇଭଳି ଭାବରେ ଭଗବାନ ସେବା କରୁଛନ୍ତି ତାଙ୍କ ଭକ୍ତଙ୍କର, କ'ଣ କହିବା ଦେଖନ୍ତୁ ଭଗବାନଙ୍କର, ଯିଏକି ସମସ୍ତଙ୍କର ମାଲିକ, ସେ ପୁଣି ତାଙ୍କର ଭୃତ୍ୟଙ୍କର ତାଙ୍କର ସେବକଙ୍କର ସେବା କରୁଛନ୍ତି ସେ ଭଗବାନ, ଇଏ ଭଗବାନଙ୍କ ଭଗବତ୍ତା। ତେଣୁ ଏଇଭଳି ଭାବରେ ସବୁ ଲୀଳା ରହିଛି, ଭଗବାନ ନିଜେ ଆଜି ବଡ଼ ଭାଇଙ୍କର ପାଦ ସମ୍ଭାବନ କରୁଛନ୍ତି। ପାଦ ସମ୍ଭାବନା ଆଦି ବି ରେ ଆଉ ବହୁତ ଜିନିଷ ରହିଛି, ବହୁତ ପ୍ରକାର ସେବା କରାଯିବ, ପାଦ ସମ୍ଭାବନା ଆଦି ବି ଏଇଟା ହେଲା କେତେ ଶ୍ଳୋକ, ଚଉଦ ଶ୍ଳୋକରେ କୁହାଯାଉଛି ଆର୍ଯ୍ୟମ କହିଲେ ଅଗ୍ରଜମ ବଡ଼ ଭାଇ ଯେତେବେଳେ ବିଶ୍ରାମ ନେଉଛନ୍ତି, ଇଏ କ'ଣ କହୁଛନ୍ତି ତାଙ୍କୁ ଆଦି ଶବ୍ଦାର ବିଜନାଦିନି, ସନାତନ ଗୋସ୍ୱାମୀ କହୁଛନ୍ତି ଆଦି ଶବ୍ଦରେ ପଙ୍ଖା ଦେଉଛନ୍ତି, ପଙ୍ଖା ଦେଉଛନ୍ତି, ପାଦ ସମ୍ମାନ କରୁଛନ୍ତି, ଏଇଭଳି ଭାବରେ ସେବା କରୁଛନ୍ତି ଭଗବାନ, ଯାହାଙ୍କର ଉପରେ ଆଉ କେହି ନାହାନ୍ତି, ସର୍ବୋଚ୍ଚ ସ୍ତରରେ ରହିଛନ୍ତି, କିନ୍ତୁ ସବୁଠାରୁ ନିଜ ସ୍ତରରେ ସେ କାର୍ଯ୍ୟ କରୁଛନ୍ତି। ଆମର କିଏ ଜଣେ କହୁଥିଲେ ଆଜିକା ଭିତରେ ଭଗବାନ ଯେତେବେଳେ ଯୁଧିଷ୍ଠିର ମହାରାଜ କଲେ ରାଜସ୍ୱ ଯଜ୍ଞ, ରାଜସ୍ୱ ଯଜ୍ଞରେ ବହୁତ ପ୍ରକାର ଦେବତାମାନେ ମୁନି ଋଷି ସବୁ ଆସିଥିଲେ, ସମଗ୍ର ପୃଥିବୀରୁ ବ୍ରାହ୍ମଣମାନେ ଆସିଥିଲେ, ସମସ୍ତେ ସମସ୍ତେ ନିମନ୍ତ୍ରଣ କରାଯାଇଥିଲା। 20,800 ରାଜାଙ୍କୁ ବନ୍ଦୀ କରି ରଖିଥିଲେ ଜରାସନ୍ଧ, ଏବଂ ଭଗବାନ ଗଲେ ଭୀମ ଅର୍ଜୁନଙ୍କ ସହିତ ଯାଇକିରି ଭୀମ ହତ୍ୟା କଲେ, ଜରାସନ୍ଧକୁ ହତ୍ୟା କରିକି ସେ 20,800 ସୈନ୍ୟମାନେ ରାଜାଙ୍କୁ ବନ୍ଦୀମୁକ୍ତ କଲେ ଏବଂ ତାଙ୍କୁ ପଠାଇଲେ ହସ୍ତିନାପୁରକୁ। ହସ୍ତିନାପୁର ନ ତ ସେ ସମୟରେ ସେ ଥିଲେ ଇନ୍ଦ୍ରପ୍ରସ୍ଥରେ, ଏମାନେ ସବୁ ଥିଲେ କୌରମାନେ ହସ୍ତିନାପୁରରେ ଥିଲେ। ତେଣୁ ଇଏ ଯୁଧିଷ୍ଠିର ମହାରାଜ କଲେ ରାଜସ୍ୱ ଯଜ୍ଞ, କଲେ ରାଜସ୍ୱ ଯଜ୍ଞ କଲେ ମାନେ ସମଗ୍ର ପୃଥିବୀର ଯେତେ ରାଜା ଅଛନ୍ତି ସମସ୍ତେ ତାଙ୍କର ଅଧୀନତା ସ୍ୱୀକାର କରିବେ, ଏସବୁ କଥା ରହିଛି। ଏବଂ ସେଇ ରାଜସ୍ୱ ଯଜ୍ଞରେ ଭଗବାନ କ'ଣ କରୁଥିଲେ, କାହିଁକି କ'ଣ ସବୁ ଦାୟିତ୍ୱ ଦିଆଯାଇଥିଲା, କର୍ଣ୍ଣକୁ ଦାୟିତ୍ୱ ଦିଆଯାଇଥିଲା ସେ ସବୁ ଦାନ କରିବେ, ଏହିଭଳି ଭାବରେ ଦୁର୍ଯ୍ୟୋଧନକୁ ଦାୟିତ୍ୱ ଦିଆଯାଇଥିଲା, ସମସ୍ତଙ୍କୁ ସବୁ କ'ଣ କ'ଣ ସବୁ ଦାୟିତ୍ୱ ଦିଆଯାଇଥିଲା। ରାହାଡ଼ ଆୟୋଜନ ହେଉଛି କ'ଣ ଛୋଟିଆ କଥା, ରାହାଡ଼ ଆୟୋଜନ ହେଉଛି। ଭଗବାନଙ୍କୁ ଦାୟିତ୍ୱ କ'ଣ ଦିଆଯାଇଥିଲା, ଭାଗବତ ବର୍ଣ୍ଣନା କରି ତାଙ୍କୁ ପାଦ ଧୌତ ସେ କରନ୍ତି, ପାଦ ଧୌତ କରୁଥିଲେ ଭାଗବତ ମାନେ କହୁଥିଲେ, ଯାହା ବି ହଉ ଏଇଭଳି ଭାବରେ କିଏ କ'ଣ ସବୁ କହୁଛନ୍ତି, କିନ୍ତୁ ଭଗବାନ ଦେଖନ୍ତୁ ପାଦ ଧୌତ କରୁଛନ୍ତି ମହାପ୍ରଭୁ। ସେଇ ଭଗବାନ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଉପରେ ଆସିଲେ, ଚୈତନ୍ୟ ମହାପ୍ରଭୁ ଉପରେ ଆସିକି ସେ ଭଗବାନ ଭକ୍ତି ପ୍ରଚାର କରୁଛନ୍ତି। ଆଜି ଆମେ ୱାର୍ଲଡ ହୋଲି ନେ ୱିକ୍ ଚାଲିଛି, ପାଳନ କରାଯାଉ ସାରା ପୃଥିବୀରେ। ଆମର ମଧ୍ୟ ତରଫରୁ, ମନ୍ଦିର ତରଫରୁ ଭଗବାନଙ୍କର ନାମର ମହାତ୍ମା ପ୍ରକାଶ କର ସନ୍ଧ୍ୟାବେଳେ, ଆଜି ମଧ୍ୟ କରାଯିବ ଦ୍ୱିତୀୟ ଦିବସ। ଆଜି ପୁରୁଷୋତ୍ତମ ମାସର ଦ୍ୱିତୀୟ ଦିବସ, ହୋଲି ଡେମ୍ ଡେର ମଧ୍ୟ ଆମେ ଦ୍ୱିତୀୟ ଦିବସ କଥା କହିବା। ପ୍ରଥମ ସ୍କନ୍ଦ କାଲି କହିଥିଲା, ଦ୍ୱିତୀୟ ସ୍କନ୍ଦ କହିବା। ତେଣୁ ଏ ଯେଉଁ ରହିଛନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ ଆସିକରି ନାମ ପ୍ରଚାର କରିଥିଲେ, କିନ୍ତୁ ଏ ଯେଉଁ ରହିଛନ୍ତି ପ୍ରକାଶାନନ୍ଦ ସରସ୍ୱତୀ ଇତ୍ୟାଦି ବହୁତ ବିଦ୍ୱାନ, ପୁଣି 60,000 ଶିଷ୍ୟ ତାଙ୍କର କାଶୀରେ, ଯାହାଙ୍କର ଜଣେ ଦୁଇଜଣ ଶିଷ୍ୟ ରହିଛନ୍ତି, ତାଙ୍କର କ'ଣ କ'ଣ ମୁଣ୍ଡ ଯାଇକି ଆକାଶ ମାରୁଛି, ଆଉ ହଜାର ହଜାର ଶିଷ୍ୟ ପ୍ରଭୁପାଦ ମହାରାଜ, କିଛି ଶିଷ୍ୟ ତାଙ୍କର ଥିଲେ ପ୍ରକାଶାନନ୍ଦ ସରସ୍ୱତୀ ସେଇଭଳି ଭାବରେ କିଛି ଶିଷ୍ୟ ଥିଲେ, ହଜାର ହଜାର ଶିଷ୍ୟ ଥିଲେ, ତାଙ୍କର କ'ଣ ଗର୍ବ ନ ହେବ। ଆଉ ଇଏ ମହାପୁରୁଷ ହିଁ ତ ହେବା, ଇଏ ବ୍ରହ୍ମ ଚିନ୍ତନ କରୁଛନ୍ତି, ସେ ଯାହାକୁ ଚିନ୍ତନ କରୁଛନ୍ତି ସିଏ ହେଉଛନ୍ତି ସେଇ ଭଗବାନ ବ୍ରହ୍ମ। ବ୍ରହ୍ମଙ୍କର ଉପର ସ୍ତର, ବ୍ରହ୍ମଙ୍କର ଉପରେ ପରମାତ୍ମା, ପରମାତ୍ମାଙ୍କର ଭଗବାନ, ସେ ସ୍ୱୟଂ ଭଗବାନ, ତାଙ୍କୁ ସେ ବୁଝିପାରୁନାହାନ୍ତି। ତେଣୁ ଏଇଭଳି ଭାବରେ ସେ ନିନ୍ଦା କରୁଛନ୍ତି, ଇଏ କିଏ ସେ ଚୈତନ୍ୟ, କୃଷ୍ଣ ନାମ ତାଙ୍କ ପାଟିକୁ ଆସିବ ନାହିଁ। ଯେଉଁମାନେ ଭଗବାନ ନିନ୍ଦା କରନ୍ତି ସେମାନଙ୍କୁ କୃଷ୍ଣ ନାମ ତାଙ୍କ ପାଟିରେ ଆସିବ ନାହିଁ, ରାମ କୃଷ୍ଣ ଏସବୁ ନାମ ଆସିବ ନାହିଁ। ତେଣୁ ଚୈତନ୍ୟ ବୋଲି କହୁଛନ୍ତି, ଚୈତନ୍ୟ ଚୈତନ୍ୟ ସେ ଗୋଟେ ଭାବୁକଟା, ସେ ଗୋଟେ କ'ଣ ନୃତ୍ୟ କରୁଛି ଯାଇକିରି ରାସ୍ତାରେ, ଏଭଳି କ'ଣ ଆମ ସମ୍ପ୍ରଦାୟରେ ସେ ଶଙ୍କରାଚାର୍ଯ୍ୟଙ୍କ ଧାରାରେ କିଶୋର ଭାରତୀ ଠାରୁ ନେଇଥିଲେ ସନ୍ନ୍ୟାସ, ଏଭଳିଆ ବହୁତ କଥା ଅଛି। ଜଣେ ବ୍ରାହ୍ମଣ ଏଇଟାକୁ ସହି ପାରୁନଥିଲେ ବର୍ତ୍ତମାନ ଭଗବାନ ଭକ୍ତମାନେ, ତେଣୁ ସେ ବ୍ୟବସ୍ଥା କରିଥିଲେ, ମହାପ୍ରଭୁ ଡାକିଲେ ସେଇଠିକି, ସେ ସଭା ହୋଇଥିଲା, ସବୁ ମୁନି ମାନେ ଏସବୁ ତାଙ୍କର ସବୁ ଶିଷ୍ୟମାନେ ସବୁ ଥିଲେ, ଗୋଟେ ବିରାଟ ବଡ଼ ସଭା ଆୟୋଜନ ହୋଇଥିଲା। ମହାପ୍ରଭୁ ଯାଇକରି ବସିଲେ କେଉଁଠି ନା ଯେଉଁଠି ସମସ୍ତେ ଆସିଲେ ପାଦ ଧୌତ କରାଯାଏ ସେହି ସ୍ଥାନରେ ବସିଲେ, ସେହି ସ୍ଥାନରେ ବସିଲେ ମହାପ୍ରଭୁ ସ୍ୱୟଂ ଭଗବାନ ବସିକରି ତାଙ୍କର ଟିକେ ଐଶ୍ୱର୍ଯ୍ୟକୁ ପ୍ରକାଶ କଲେ, ସେ ପ୍ରକାଶାନନ୍ଦ, କିନ୍ତୁ ତାଙ୍କୁ ପ୍ରକାଶ କଲେ ଭଗବାନ ତାଙ୍କର ଐଶ୍ୱର୍ଯ୍ୟକୁ, ତାଙ୍କ ଶରୀରରୁ ଜ୍ୟୋତି ନିର୍ଗତ ହେଲା, ଜ୍ୟୋତି ବାହାରେ ସୂର୍ଯ୍ୟଙ୍କର, ସୂର୍ଯ୍ୟଙ୍କର ଯେମିତି ଆଲୋକ ପ୍ରକାଶ ପାଏ ସେଇଭଳି ଭାବରେ ମହାପ୍ରଭୁ ଯେତେବେଳେ ଟିକେ ଜ୍ୟୋତି ଦେଖେଇଦେଲେ, ଯେତେବେଳେ ତାଙ୍କ ଆସନ ଟଳମଳ ହୋଇଗଲା, ରହିପାରିଲେ ନାହିଁ, ଧାଇଁକିରି ପଳାଇ ଆସିଲେ, ହେ ଶ୍ରୀପାଦ ଆପଣ କାହିଁକି ଏଠି ବସିଛନ୍ତି, ଏ ଆମ ଉନ୍ନତ ସ୍ଥାନରେ ବସିବେ, ଗୋଟେ ନିଚ ସ୍ଥାନରେ ଆପଣ ବସିଛନ୍ତି, ନା ଆପଣ ବହୁତ ବଡ଼ ବଡ଼ ସନ୍ନ୍ୟାସୀ, ମୁଁ ଛୋଟିଆ ସନ୍ନ୍ୟାସୀ ଗୋଟେ, ସେ ସନ୍ନ୍ୟାସୀ ନାମ ନେଇନଥିଲେ, ବ୍ରହ୍ମଚାରୀ ନାମ ନେଇଥିଲେ ମହାପ୍ରଭୁ, ଶ୍ରୀକୃଷ୍ଣ ଚୈତନ୍ୟ, ବହୁତ ସନ୍ନ୍ୟାସୀ ନାମ ସବୁ ରହିଛନ୍ତି, ସରସ୍ୱତୀ, ପୁରୀ ଇତ୍ୟାଦି, ଭାରତୀ, ଏମାନେ ସବୁ ବହୁତ ବଡ଼ ବଡ଼ ନାମ ସବୁ, ଟାଇଟିଲ୍ ପାଣି ପଣ୍ଡା, ଏତେ ଟାଇଟିଲ୍ ଅଛି ନା, ଏ ଟାଇଟିଲ୍ ଜଣାପଡ଼େ ସେ କେଉଁ ସ୍ତରର କି ବ୍ରାହ୍ମଣ ସିଏ, ସେଇଭଳି ଭାବରେ ସନ୍ନ୍ୟାସୀରେ ମଧ୍ୟ ରହିଛି ଟାଇଟିଲ୍ ରହିଛି। ତେଣୁ ଏଇଭଳି ଭାବରେ ତାକୁ ନେଇକି ଗଲେ, ସେସବୁ କଥା ଅଛି, ଆମେ ଆଲୋଚନା କରିବା ନାହିଁ। ତେଣୁ ଆମର କଥା ହେଉଛି ଭଗବାନ ଏଇଭଳି ଭାବରେ ତାଙ୍କ ପାଦ ସମ୍ମାନ କରୁଛନ୍ତି ବଡ଼ ଭାଇ, ଇଏ ରାମଲୀଳାରେ ସେ ହେଉଛି ସାନ ଭାଇ, ବର୍ତ୍ତମାନ ବଡ଼ ଭାଇ ହେଲେ, ସ୍ୱୟଂ ବିଶ୍ରାମ ଅତ୍ୟାର୍ଯ୍ୟ ପାଦ ସମ୍ମାନ ଆଦି ବି ତାଙ୍କର ଏଇଭଳି ଭାବରେ ସେବା କରୁଛନ୍ତି। ତେଣୁ ଏଇଟା ରହିଛି କାର୍ତ୍ତିକ ମାସର କଥା, କାର୍ତ୍ତିକ ମାସରେ ଆରମ୍ଭ ହେଲା, ଆସ୍ତେ ଆସ୍ତେ ଗୋଟିଏ ଦିନର ଲୀଳା କୁହାଯାଉନି, ବିଭିନ୍ନ ପ୍ରକାର ଦିନର ଲୀଳା ସବୁ ବର୍ଣ୍ଣନା କରାଯାଉଛି। ଏଠି ଗରମ ହେଉଛି, ଗରମ ଆମେ ଖରାବେଳେ ଗରମ ହେଉନି କି, କାର୍ତ୍ତିକ ମାସରେ ଖରାବେଳେ ଗରମ ହେଉନଥିଲି କି, ବୃନ୍ଦାବନରେ ଦିନରେ ଗରମ ବହୁତ, ରାତିରେ ବହୁତ ଥଣ୍ଡା, ଏଇଭଳି ବୃନ୍ଦାବନ ସ୍ଥାନ ଏଭଳି ଭାବରେ ରହିଛି। ଆମେ ଯାଇଥିଲୁ 84 ପରିକ୍ରମା କରିଥିଲୁ, ଦିନବେଳେ ବହୁତ ଗରମ ହେବ, ରାତିରେ ବହୁତ ଥଣ୍ଡା ହେବ, ଏଭଳି ବୃନ୍ଦାବନ ଧାମ ଭଗବାନଙ୍କ ଧାମ। ତେଣୁ ଏଠି କୁହାଯାଉଛି ଆଉ ଏଠି ଭାବାର୍ଥ ମଧ୍ୟ କୁହାଯାଉଛି ପିଇବା ପାଇଁ ନଦୀରୁ ଜଳ ଆଣି ଦେଉଥିଲେ ମଧ୍ୟ ପିଇବା ପାଇଁ ପୃଷା ପାଇଁ ଯମୁନା ନଦୀରୁ ଜଳକୁ ଆଣି ଦେଉଥିଲେ ପ୍ରଦାନ କରୁଥିଲେ। ଏହିଭଳି ଭାବରେ ସ୍ୱୟଂ ଭଗବାନ ବଡ଼ ଭାଇଙ୍କ ସେବା କରୁଥିଲେ। ତେଣୁ ନୃତ୍ୟ ତୋ ଗାୟତଃ କ୍ୱାପି ବଳଗ ତୋ ଯୁଦ୍ଧ ତୋ ମିଧ ଗୁହିତ ହସ୍ତ ଗୋପାଳାନ ହସନ୍ତ ପ୍ରଶସ୍ତୁ। ପୁଣି କ'ଣ ହେଲା ସବୁଠି ବିଶ୍ରାମ ନିଶାଳ କରି ପୁଣି ଆରମ୍ଭ ହେଲା ଖେଳ। ନୃତ୍ୟ ତୁ ଗାୟତ କ୍ୱାପି କିଏ ନୃତ୍ୟ କରୁଥିବେ କିଏ ଗାନ କରୁଥିବେ। ଯେତେବେଳେ ଭଗବାନ ନୃତ୍ୟ କରୁଥିବେ ସଖାମାନେ ଗାନ କରୁଥିବେ, କେତେବେଳେ ସଖାମାନେ ନୃତ୍ୟ କରୁଥିବେ କୃଷ୍ଣ ବଳରାମ ଗାନ କରୁଥିବେ। ଏଇଭଳି ଭାବରେ ବାରି ବାରି କରି କରି ସବୁ କରୁଛନ୍ତି। ନୃତ୍ୟ ତୁ ଗାୟତ କ୍ୱାପି ବଳଗ ତୁ ଯୁଦ୍ଧ ତୁ ମିତ କେତେବେଳେ ଯୁଦ୍ଧ କରୁଥିବେ ଯୁଦ୍ଧ କରୁଥିବେ କୁସ୍ତି କସରତ ସବୁ କରୁଥିବେ ଯୁଦ୍ଧ ତ ମିଥ ଗୃହୀତ ହସ୍ତୁ ଗୋପାଳାନ ହାତ ଧରିକି ଯେମିତି ଯୁଦ୍ଧ କରନ୍ତି ମଲ୍ଲ ଯୁଦ୍ଧ ସବୁ କରନ୍ତି ସେଇଭଳି ଭାବରେ ଗୋପାଳମାନଙ୍କ ସହିତ ଭଗବାନ ଗୃହୀତ ହସ୍ତୁ ଏହିଭଳି ଭାବରେ ଯୁଦ୍ଧ କରୁଥିବେ କ୍ରୀଡ଼ା ଏସବୁ ହସନ୍ତୁ ପ୍ରଶସ୍ତୁ ନିଜେ ହସୁଥିବେ ଅନ୍ୟମାନଙ୍କୁ ପ୍ରଶଂସା କରୁଥିବେ ଏହିଭଳି ଭାବରେ ଖେଳ ଚାଲିଛି ଭଗବାନ କୌଗଣ୍ଡ ଲୀଳା ହସସ୍ତୁ ପ୍ରଶସ୍ତୁ। ତେଣୁ ଏ ଶ୍ଲୋକରେ କୁହାଯାଇଛି ସୁଦର୍ଶନ କହୁଛି ମିଥୋ ନୃତ୍ୟାଧୀନ କୁର୍ବତୋ ପ୍ରଶଂସତୁ ପ୍ରଶଂସା ଯେଉଁମାନେ ନୃତ୍ୟ କରୁଛନ୍ତି ତାଙ୍କୁ ପ୍ରଶଂସା କରେ ବହୁତ ସୁନ୍ଦର ନୃତ୍ୟ କେତେ ସୁନ୍ଦର ନୃତ୍ୟ ଏଇଭଳି ଭାବରେ ଭଗବାନ ନିଜେ ପ୍ରଶଂସା କରୁଥିବେ ବା ଭଗବାନ ଯେତେବେଳେ ନୃତ୍ୟ କରୁଥିବେ ସାଙ୍ଗ ବାଳକମାନେ ତାଙ୍କୁ ପ୍ରଶଂସା କରୁଥିବେ ଏଇଭଳି ଭାବରେ ଚାଲିଛି ନୃତ୍ୟ ଗୀତ ସବୁ ଚାଲିଛି ଖେଳ ଏଇ ଖେଳ ଭଗବାନଙ୍କର ଇଏ ହେଉଛି ଇଏ ଆଉ କ'ଣ ଏଇଟା ହେଉଛି ଭଗବାନଙ୍କ ଲୀଳା। ଏଇ ଲୀଳା ମାଧ୍ୟମରେ ସେ ଦେଖାଉଛନ୍ତି କ'ଣ ନା ଜୀବନଟା ଏହିଭଳି ଭାବରେ ଆନନ୍ଦମୟ ଜୀବନଟା ଆନନ୍ଦମୟ ଭଗବାନଙ୍କ ସ୍ମରଣ କଲେ ଏଇଭଳି ଭାବରେ ଆନନ୍ଦ ହିଁ ଆନନ୍ଦ ପ୍ରାପ୍ତ ହେବ ଆଉ ସେଥିରେ କୌଣସି ଦୁଃଖ ନାହିଁ। ଏଇ ଲୀଳା ମାଧ୍ୟମରେ ସେଇଟା ପ୍ରଦର୍ଶନ କରୁଛନ୍ତି ଆନନ୍ଦ ଲୀଳାମୟ ବିଗ୍ରହାୟ ହେମାବ ଦିବ୍ୟ ଛବି ସୁନ୍ଦରାୟ ତସ୍ମୈ ମହାପ୍ରେମ ରସ ପ୍ରଦାୟ ଚୈତନ୍ୟ ଚନ୍ଦ୍ରାୟ ନମୋ ନମସ୍ତେ ଚୈତନ୍ୟ ଚନ୍ଦ୍ରାୟ ନମୋ ନମସ୍ତେ ଚୈତନ୍ୟ ଚନ୍ଦ୍ରାୟ ନମୋ ନମସ୍ତେ ଆନନ୍ଦ ଲୀଳା ଆଉ ସେଥିରେ କୌଣସି ଦୁଃଖ ଅଛି ନା କ'ଣ ହଁ ଚିନ୍ତା ଅଛି ଦୁଃଖ ଅଛି କଷ୍ଟ ଅଛି ସବୁ ଆନନ୍ଦ ଆନନ୍ଦ ଭଲ ସିଏ ସେଇଭଳି ଭାବରେ ଶରୀର ସେମାନେ ପ୍ରାପ୍ତ ହେଇ ସଚ୍ଚିଦାନନ୍ଦ ଶରୀର ଆମ ସମସ୍ତଙ୍କର ସେଇଭଳି ଭାବରେ ଗୋଟେ ଗୋଟେ ଶରୀର ରହିଛି ଆପଣଙ୍କର ଅଛି ମୋର ଅଛି ତାଙ୍କର ଅଛି ମାତା ସମସ୍ତଙ୍କର ଗୋଟେ ଗୋଟେ ଶରୀର ରହିଛି ସଚ୍ଚିଦାନନ୍ଦ ଶରୀର କିନ୍ତୁ ବର୍ତ୍ତମାନ ସେଇଟା ରହିଛି ସେଇଭଳି ଭାବରେ ବ୍ୟବହାର ହେଉନି ସେଇଭଳି ଭାବରେ ରହିଛି ରେଡ଼ି ହେଇକି ରହିଛି ଆପଣ ଯେତେବେଳେ ମୁକ୍ତ ହେଇଯିବେ ସେତେବେଳେ ସେ ଶରୀର ପ୍ରାପ୍ତ ହେବେ। ତେଣୁ ଭଗବାନଙ୍କ ଲୀଳାରେ ଯେଉଁମାନେ ଅଛନ୍ତି ସେମାନେ ସେଇଭଳି ଭାବରେ ଶରୀର ପ୍ରାପ୍ତ ହେଇଛନ୍ତି। ଶ୍ରୀ ଶ୍ରୀ ଗୋବିନ୍ଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳ ଶ୍ରୀ ସୁଭଦ୍ର ମହାରାଣୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ସୀତାରାମ ହନୁମାନ ଯୋଉ କି ସମସ୍ତଙ୍କର ସଚ୍ଚିଦାନନ୍ଦ ଶରୀର ଏଇ ସାଙ୍ଗ ବାଳକମାନେ ଭଗବାନ ଏମାନଙ୍କ ସବୁ ସଚ୍ଚିଦାନନ୍ଦ ଶରୀର ସଚ୍ଚିଦାନନ୍ଦ ଶରୀର କହିଲେ ଭିତରେ କ'ଣ ଅଛି ଆମ ଶରୀର ଭିତରେ ଯେମିତି ରହିଛି ଅସ୍ଥି ମଜା ରକ୍ତ ଇତ୍ୟାଦି ସବୁ ରହିଛି ଭଗବାନ ଶରୀରରେ କ'ଣ ଅଛି ତା ଭିତରେ ଭଗବାନ ଶରୀରରେ ସେହି ସବୁ ସଚ୍ଚିଦାନନ୍ଦ ଘନ ଆଉ କିଛି ନା ଅନ୍ୟ କିଛି ଜିନିଷ ନାହିଁ ଏସବୁ ଜିନିଷ ନାହିଁ ତାଙ୍କ ଶରୀରରେ ଏବଂ ତାଙ୍କର ସଖାମାନଙ୍କର ମଧ୍ୟ ଶରୀର ସେଇଭଳି ଭାବରେ ସଚ୍ଚିଦାନନ୍ଦ ଶରୀର ଆମେ ଯେଉଁ ଶରୀର ପ୍ରାପ୍ତ ହେଇଛୁ ଠିକ୍ ବିପରୀତ ଶରୀର ପ୍ରାପ୍ତ ହେଇଛି ଭଗବାନ ଭୁଲି ଯାଇଥିବାରୁ ଏଇ ଭଗବାନ କଥା ଶୁଣି 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 ଶୁଣିକିରି ଆମେ ମଧ୍ୟ ସେଇଭଳି ଭାବରେ ଗୋଟେ ଶରୀର ପ୍ରାପ୍ତ ହେଇଯିବା ସଚ୍ଚିଦାନନ୍ଦ ଶରୀର ଆମେ ମଧ୍ୟ ପ୍ରାପ୍ତ ହେଇଯିବା ଇହା ଆଦର୍ଶ ହରିଦାସ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥା ଆସୁ ଜୀବନ ମୁକ୍ତ ସା ଉଚ୍ଚତି ଭକ୍ତିର ସାହାଙ୍କ ସୁନ୍ଦରୀ ସେଇଟା କୁହାଯାଇଛି ରୂପ ଗୋସ୍ୱାମୀ କହୁଛନ୍ତି ଭଗବାନ ଯେଉଁମାନେ ଭକ୍ତ ତାଙ୍କ ଶରୀର ଆମ ଭଳି ନୁହଁ ତାଙ୍କ ଶରୀର ଏଇଭଳି ଭାବେ ସଚ୍ଚିଦାନନ୍ଦ ଶରୀର ତାଙ୍କର ତେଣୁ ଏହିଭଳି ଭାବରେ ନୃତ୍ୟତୋ ଗାହିତ କୁଆପି ପର୍ବତ ଯୁଦ୍ଧତୁ ମିଥ ମୃତ ହସ୍ତ ଗୋପାଳନ ହସନ୍ତୁ ପ୍ରଶସନ୍ତୁ। ଏହିଭଳି ଭାବରେ ଖେଳ ଚାଲିଛି, ଆନନ୍ଦ ଲୀଳା ଚାଲିଛି। ତେଣୁ ଏଠି ସନାତନ ଗୋସ୍ୱାମୀ ଅହୋ ଇମେ ଗାନେନ ଗନ୍ଧର୍ବଗଣ ତିରସ୍କାରିଣ, ତାଙ୍କ ପ୍ରଶଂସା କେମିତି କରୁଛନ୍ତି, ଭଗବାନ ନିଜେ କହୁଛନ୍ତି ଏ ଏତେ ସୁନ୍ଦରୀ ଗାନ କରୁଛି ଆମର ସଖା, ଏ ଗନ୍ଧର୍ବକୁ ତିରସ୍କାର କରିଦେଉଛି। ଗନ୍ଧର୍ବମାନେ ବହୁତ ସୁନ୍ଦର ଗାନ କରନ୍ତି, ଗନ୍ଧର୍ବ ଗନ୍ଧର୍ବ ବିଦ୍ୟା, ଏସବୁ ନୃତ୍ୟ ଗୀତ ଇତ୍ୟାଦି ଗନ୍ଧର୍ବ ବିଦ୍ୟା, ବହୁତ ସୁନ୍ଦର ସେମାନେ ଗାନ କରିବେ, ଗୀତ ନୃତ୍ୟ ଇତ୍ୟାଦି ସେ କରିବେ, ଏଇ ଗନ୍ଧର୍ବ ବିଦ୍ୟା ବୋଲି କୁହାଯାଏ। ତେଣୁ ଭଗବାନ ତାଙ୍କୁ ଏହିଭଳି ଭାବେ ପ୍ରଶଂସା କରୁଛନ୍ତି, ଗନ୍ଧର୍ବ ତିରସ୍କୃତ ହୋଇଯିବ, ଏତେ ସୁନ୍ଦର ଭାବରେ ଆମ ସଖା ଗାଁ ନୃତ୍ୟ କରୁଛି ବା ଗାନ କରୁଛି। ନୃତ୍ୟ ହେଉଛି ବିଦ୍ୟାଧର ବିଡ଼ମ୍ବକ, ନୃତ୍ୟ ବିଦ୍ୟାଧର ମାନେ ବହୁତ ସୁନ୍ଦର ନୃତ୍ୟ କରନ୍ତି, ଗନ୍ଧର୍ବ ମାନେ ବହୁତ ସୁନ୍ଦର ଗାନ କରନ୍ତି, ଆଉ ଯିଏ ନୃତ୍ୟ କରୁଛୁ ତାଙ୍କୁ ଏଇ ସଖା ଆମର ଏତେ ସୁନ୍ଦର ଭାବରେ ନୃତ୍ୟ କରୁଛି, ବିଦ୍ୟାଧର ବିଡ଼ମ୍ବକ, ବିଦ୍ୟାଧର ଏଭଳି ଗାନ ନୃତ୍ୟ କରିପାରିବେ ନାହିଁ। ବିଦ୍ୟାଧର ବିଦ୍ୟା ବହୁତ ତାଙ୍କର ବିଦ୍ୟା ରହିଛି, ସେଥିପାଇଁ ତାଙ୍କ ନାଁ ହେଉଛି ବିଦ୍ୟାଧର, ବିଦ୍ୟାଧର ବିଶେଷ ଭାବରେ ଗୋଟେ ବଡ଼ ବଡ଼ ବିଦ୍ୟା ତାଙ୍କ ପାଖରେ ରହିଛି, ସେମାନେ ଅଦୃଶ୍ୟ ହୋଇଯିବେ, ଅଦୃଶ୍ୟ ହୋଇଯିବେ, ଏଇଠି ଥିବେ ଦେଖାଯିବ ନାହିଁ, ଅଦୃଶ୍ୟ ଆମ ଗୋଟେ ଫିଲ୍ମ ହୋଇଥିଲା ସେହିପରି ଭାବରେ ଏ ବିଦ୍ୟାଧରଙ୍କ ବିଦ୍ୟା ସବୁ ରହିଛି, ଅଦୃଶ୍ୟ ହୋଇଥିଲା ବିଦ୍ୟା। ତେଣୁ ଯୁଦ୍ଧେନ ତ୍ରିଲୋକୀ ଜିତ୍ୱାରା, ଯେତେବେଳେ ଯୁଦ୍ଧ କରୁଥିବେ ଏ ତ୍ରିଲୋକକୁ ଜିତିଯିବେ, ଏତେ ଶକ୍ତି ତାଙ୍କର ରହିଛି, ଏଇଭଳି ଭାବରେ କହିକିରି ତାଙ୍କୁ ସବୁ ପ୍ରଶଂସା କରୁଥିବେ ଭଗବାନ। ଏଇଭଳି ଭାବେ ପିଲା ଚାଲିଛି ଆନନ୍ଦ ଲୀଳା। ତାପରେ କୁହାଯାଉଛି କ'ଣ, କ୍ୱଚିତ୍ ପଲ୍ଲବ ତଳପେଷୁ ନିୟୁଧ ଶ୍ରମକର୍ଷିତ ବୃକ୍ଷ ମୂଳା ସହସେ ତେ ଗୋପ ସଙ୍ଗୋପବରଣ। ପୁଣି ପୁଣି କେମିତି କ'ଣ ହେଉଛି, କିଭଳି ଭାବରେ କ୍ୱଚି, ଏ ବିଭିନ୍ନ ଦିନର ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଉଛି। କ୍ୱଚିତ୍ ପଲ୍ଲବ ତଳପେଷୁ, ଭଗବାନ ସ୍ୱୟଂ ଯେଉଁ କରିବେ ସେଥିପାଇଁ କ'ଣ ହେବ ନା ପଲ୍ଲବ ତଳପ, ଯେମିତି ଆମର ଗଦି ରହିଛି ଶୋଉଛନ୍ତି କଟକରେ ଗଦି ପଡ଼ୁଛି, ସେଇଭଳି ଭାବରେ ଗଣରେ ବୃନ୍ଦାବନରେ ପଲ୍ଲବ ତଳପ ଫଳ ଯେଉଁ ରହିଛି କ'ଣ ସେଟା ପତ୍ର, ପତ୍ରକୁ ଏଇଭଳି ଭାବରେ ସଜେଇକିରି ଗୋଟେ ଗଦି କରିଦେଲେ ପଲ୍ଲବ ତଳପେଷୁ, କ୍ୱଚିତ୍ ପଲ୍ଲବ ତଳପେଷୁ ନିୟୁଦ୍ଧ ଶ୍ରମକର୍ଷିତ, ଏ ଯୁଦ୍ଧ ଇତ୍ୟାଦି କଲେ ଏଥିରେ କ'ଣ ଶ୍ରମ ହୋଇଗଲା, କଷ୍ଟ ହେଇ ମାନେ ଟିକେ ପରିଶ୍ରମ ହୋଇଗଲା କହିକିରି ସେ ସହନ କରିବେ। ବୃକ୍ଷ ମୂଳା ସହ ସେତେ, ଗୋଟେ ବୃକ୍ଷର ମୂଳରେ, ଏ ବୃକ୍ଷ ସାମାନ୍ୟ ବୃକ୍ଷ ନୁହନ୍ତି, ଏ ବୃକ୍ଷ ସବୁ ହେଉଛନ୍ତି କଳ୍ପବୃକ୍ଷ, କଳ୍ପବୃକ୍ଷ କହିଲେ ଯାହା ଚାହିଁବ ତାହା ପ୍ରାପ୍ତ ହୋଇଯିବ କଳ୍ପବୃକ୍ଷ, ଏବଂ ଏହି ଶାସ୍ତ୍ର ମଧ୍ୟ ସେଇଭଳି ଭାବରେ ଗୋଟେ କଳ୍ପବୃକ୍ଷ, ନିଗମ କଳ୍ପ ତରୁର ଗଳିକମ୍ ଫଳମ, ଏ ଶାସ୍ତ୍ରକୁ ମଧ୍ୟ ଗୋଟେ କଳ୍ପବୃକ୍ଷ ସହ ତୁଳନା କରାଯାଇଛି, ନିଗମ କଳ୍ପ ତରୁ, ଶାସ୍ତ୍ର ସାଧାରଣ ବହି ନୁହଁ, ଇଏ ହେଉଛି ନିଗମ କଳ୍ପ ତରୁ, ଯାହା ଚାହିଁବ ତାହା ପ୍ରାପ୍ତ ହେବ, ଏବଂ ନିଗମ କଳ୍ପ ତରୁର ଗଳିକମ୍ ଫଳମ, ଶ୍ରେଷ୍ଠ ଫଳ ହେଉଛି ଭାଗବତମ୍। ଭାଗବତମ୍ ଆମକୁ ସୌଭାଗ୍ୟ ମିଳିଲା ଭାଗବତକୁ ଆଲୋଚନା କରିବା ପାଇଁ, ଶ୍ରବଣ କରିବା ପାଇଁ, କୀର୍ତ୍ତନ କରିବା ପାଇଁ, ସ୍ମରଣ କରିବା ପାଇଁ ଇତ୍ୟାଦି, ନିଗମ କଳ୍ପ ତରୁ ଗାଳିତମ୍ ଫଳମ୍। ତେଣୁ ଏ ରହିଛି ବୃକ୍ଷ ମୂଳାଶ ସେତେ ଗୋପ ଉତ୍ସଙ୍ଗ ପବରଣ, ସେଥିରେ ବଳରାମ କଥା କୁହାଗଲା, ବର୍ତ୍ତମାନ କୃଷ୍ଣଙ୍କ କଥା କୁହାଯାଉଛି, କୃଷ୍ଣ କେତେବେଳେ କେଉଁ ସଖାମାନଙ୍କର କ'ଣ କୋଳରେ ଉତ୍ସଙ୍ଗ କୋଳରେ ମଥା ରଖିକିରି ବିଶ୍ରାମ ନେଉଥିବେ, କଳ୍ପ କ'ଣ ଯେଉଁ ରହିଛି ପଲ୍ଲବ ତଳପଶୁ, ପଲ୍ଲବ ସବୁରେ ପଲ୍ଲବରେ ଗୋଟେ ସଜାଗ କରିଦେଇଥିବେ, ସାଙ୍ଗ ବାଳକମାନେ ହଜାର ହଜାର ସାଙ୍ଗ ବାଳକମାନେ ରହିଛନ୍ତି, ଏଇଠି ଗୋଟେ ରହିଛି ଏଇଭଳି ଭାବରେ ଗୋଟିଏ ଆମେ ଭାବିବା କ'ଣ ଗୋଟିଏ ସଜା ହେଇଛି ଭଗବାନ ସେଠି ଶୋଇଥିଲେ ଶୋଇଲେ, ନା ହଜାର ହଜାର ସଖା ସବୁବେଳେ ତିଆରି କରିଥିବେ ଭଗବାନ ବିଶ୍ରାମ ଦେବା ପାଇଁ, ସେବା କରିବା ପାଇଁ, କେତେ ଆଗଭର ଭଗବାନ ନିଜକୁ ବିସ୍ତାର କରିଦେଇଥିବେ, ପଲ୍ଲବ ତଳପେଷୁ ନିଜକୁ ବିସ୍ତାର କରି ଶୟନ କରିଥିବେ, କିନ୍ତୁ ଜଣେ ସଖା ଭାବୁଥିବ କୃଷ୍ଣ ଏଇଠି ଶୟନ କରିଛନ୍ତି ଆଉ କେଉଁଠି ଶୟନ କରିନାହାନ୍ତି, ଏସବୁ ଲୀଳା ଭଗବାନଙ୍କ ହେଉଛି ଦିବ୍ୟ, ଏଇଠି ବୁଝିବାକୁ ପଡ଼ିବ। ସମସ୍ତେ ଭାବୁଛି ମୋର ମୁଁ ଯେଉଁ ତିଆରି କରିଥିଲି ପଲ୍ଲବ ତଳ୍ପ ବା ସେଜ କରିଥିଲି ମୋର ସଖା ହେଇକି ସ୍ୱୟଂ କରିଛନ୍ତି, ଆଉ ଆଉ କେଉଁଠି ଦେଖିପାରିବେ ନାହିଁ ଭଗବାନ ଲୀଳା ଏଭଳି ଭାବରେ, ଏଇଭଳି ଭାବରେ ହଜାର ହଜାର ସଖାମାନେ ରହିଛନ୍ତି, ହଜାର ହଜାର ଭାବରେ ନିଜକୁ ବିସ୍ତାର କରୁଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି, ଉପସଂହରିଷନ୍ ବିଶ୍ରାମ କ୍ରୀଡ଼ାଂ ବଦନ ଗୋପାଳନ ସୌଭାଗ୍ୟ ଭରଂ ବନୟତି। ତିନୋଟି ଶ୍ଳୋକରେ ଏଇଟା ଉପସଂହାର, ଏଇଭଳି ଭାବରେ ଭଗବାନ ବାଲ୍ୟଲୀଳା ଉପଗଣ୍ଡ ଲୀଳା ଚାଲିଛି, ଆଉ କେତେ କହିବେ ଗୋଟି ଗୋଟି କରି କେତେ ବର୍ଣ୍ଣନା କରିବେ, ତେଣୁ ଉପସଂହାର କରୁଛନ୍ତି, ଉପସଂଗ ଇତି କରୁଛନ୍ତି। ବିଶ୍ରାମ କ୍ରୀଡ଼ା ବଦନ, ଭଗବାନ ଯେଉଁ ବିଶ୍ରାମ ନେଉଛନ୍ତି ଏଇଟା ଯେଉଁ କହୁଛନ୍ତି, ଗୋପାଳ ସୌଭାଗ୍ୟ ଭରଂ ବନୟତି, ଗୋପମାନଙ୍କର କେତେ ସୌଭାଗ୍ୟ ଦେଖନ୍ତୁ, ଭଗବାନଙ୍କ ସେବାରେ ସେମାନେ ନିଯୁକ୍ତ ଅଛନ୍ତି। ଏଇଭଳି ଭାବରେ ଯେଉଁଭଳି ଭାବରେ ଗୋପମାନଙ୍କ ସୌଭାଗ୍ୟ, ଆମର ମଧ୍ୟ ସେଇଭଳି ଭାବରେ ସୌଭାଗ୍ୟ, ଆମେ ସେଇଟା ସ୍ମରଣ କରୁଛେ, କୀର୍ତ୍ତନ କରୁଛେ, ଶ୍ରବଣ କରୁଛେ, ଇଏ ଆମର ସୌଭାଗ୍ୟ। ତିନୋଟି ଶ୍ଳୋକରେ କହିବେ, ତଳପେଷୁ ତେଷାଂ ପ୍ରୀତୌ ତତ୍ ଅଲକ୍ଷିତୌ ନିଜ ଶକ୍ତି ବିଶେଷଣ ବହୁ ରୂପତ୍ୱ ଇତି ଜ୍ଞେୟମ୍। ଭଗବାନ ନିଜକୁ ବିସ୍ତାର କରୁଛନ୍ତି, କିନ୍ତୁ ବିସ୍ତାର କଲେ ମଧ୍ୟ ଅନ୍ୟମାନେ କେହି ଦେଖିପାରୁନାହାନ୍ତି। ସମସ୍ତେ ଭାବୁଛନ୍ତି କୃଷ୍ଣ ମୋ ପାଇଁ ମୁଁ ଯେଉଁ ତିଆରି କରିଛି ଶଯ୍ୟା, ଏଇଠି ଭଗବାନ କୃଷ୍ଣ ସଖା ଆମର ଶୋଇଛନ୍ତି, ମୋର ସଖା ଶୋଇଛନ୍ତି, ଆଉ ସେ ଦେଖିପାରୁନାହାନ୍ତି ଆଉ କେଉଁଠି କୃଷ୍ଣ ଶୟନ କରିଛନ୍ତି ବୋଲି ଦେଖିପାରୁନାହାନ୍ତି। ସମସ୍ତେ ଏଇଭଳି ଭାବରେ ଭାବୁଛନ୍ତି କି ଭଗବାନ ଲୀଳା ହେଉଛି ଏଇଭଳି ଭାବରେ ଦିବ୍ୟ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଚାଲିଛି, ହସନ୍ତୁ ପ୍ରଶସନ୍ତୁ। କ୍ୱଚିତ୍ ପଲ୍ଲବ ତଳପେଷୁ ନିରୁଦ୍ଧ ସମକର୍ଷିତ ବୃକ୍ଷ ମୂଳାଶ୍ରୟ ସେତେ ଗୋପୋତ୍ସଙ୍ଗ ପବରାଣ। ଏଭଳି ଭାବରେ ଭଗବାନ ବିଶ୍ରାମ ନେଉଛନ୍ତି, ଗୋପବାଳକମାନଙ୍କୁ ସଖାମାନଙ୍କୁ ସୌଭାଗ୍ୟ ପ୍ରଦାନ କରୁଛନ୍ତି ଭଗବାନ ସେବାରେ ନିଯୁକ୍ତ ହେବା ପାଇଁ। ଇଏ ଆମର ଆମର ଯେଉଁ ରହିଛି ସ୍ୱରୂପ ହେଉଛି ଆମର, ଆମେ ଭଗବାନଙ୍କୁ ସେବା କରିବା, କିନ୍ତୁ ଭଗବାନଙ୍କୁ ଆମେ ସେବା ନ କଲେ ମାୟାର ସେବା କରିବା, ଆମର ଚଏସ୍। ତମେ ଭଗବାନଙ୍କୁ ସେବା ନ କରିବ ମାୟାର ସେବା କରିବ, ସେବା ନ କରି ରହିପାରିବ ନାହିଁ। ତମେ ତମକୁ ଚଏସ୍ ଦିଆଯାଉଛି, ଯେଉଁ ଏମାନେ ସବୁ ଭାଗ୍ୟ କେତେ ତାଙ୍କର ଭାଗ୍ୟ, ଭଗବାନଙ୍କୁ ସେବା କଲେ ତାଙ୍କର ଜୀବନ ଧନ୍ୟ ହେଲା। ସେହିଭଳି ଭାବରେ ଯଦି ଭଗବାନଙ୍କୁ ସେବା ନ କରିବା ତାହେଲେ ମାୟାର ସେବା କରିବା, ଆମେ କାହାର ନା କାହାର ସେବା କରିବା। ଏଇଟା ମହାପ୍ରଭୁ କହିଲେ ସନାତନ ଗୋସ୍ୱାମୀଙ୍କୁ, ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ। ଏଇଟା ହେଉଛି ଆମର ସ୍ୱରୂପ, ଆମେ ଯେମିତି ଋଣ, ଋଣଟା ମାନେ ସେଇଟା ଲୁଣିଆ ଲାଗିବ, ଋଣଟା ମିଠା ଲାଗିବ ନାହିଁ, ଋଣ ମାନେ ଲୁଣିଆ ଲାଗିବ, ଏଇଟା ହେଉଛି ତା ଧର୍ମ। ସେହିଭଳି ଭାବରେ ଜୀବର ଧର୍ମ କ'ଣ କ'ଣ ଜୀବର ଧର୍ମ କୃଷ୍ଣ ନିତ୍ୟ ଦାସ, ଭଗବାନଙ୍କର ସେ ଅଂଶ ତାଙ୍କର ସେବା କରିବା ହେଉଛି ଜୀବର ଧର୍ମ, ଏଇଟା ହେଉଛି ସ୍ୱରୂପ। ତେଣୁ ଯେଉଁମାନେ ଭଗବାନ ସେବାରେ ନିଯୁକ୍ତ ଅଛନ୍ତି ସେମାନେ ଆନନ୍ଦରେ ରହିବେ, କିନ୍ତୁ ଭଗବାନ ସେବା ନ କଲା ମାନେ ମାୟାର ସେବାରେ ରହିଲେ ସବୁ ପ୍ରକାର ଦୁଃଖ ଆସି ପହଞ୍ଚିଯିବ ଭୌତିକ ଜଗତ। ସେଥିପାଇଁ ସେମାନେ ଭୌତିକ ଜଗତକୁ ଆସିଛନ୍ତି, ଭୌତିକ ଜଗତରେ ଏଇଭଳି ଭାବେ ଘୁରି ବୁଲୁଛନ୍ତି, ବହୁତ କଷ୍ଟ ପ୍ରାପ୍ତ ହେଉଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଇତ୍ୟାଦି। ଆମେ କାଲି ସନ୍ଧ୍ୟାବେଳେ କହୁଥିଲେ ସେ ଶ୍ଳୋକଟି, ଆପଣ ସଂସ୍କୃତି ଘୋରାମ, ଘୋରାମ ମାନେ ବହୁତ ପ୍ରକାର ଘୋର କଷ୍ଟ ସେମାନେ ପ୍ରାପ୍ତ ହେଉଛନ୍ତି, ଜନ୍ମ ମୃତ୍ୟୁ ଇତ୍ୟାଦି ବହୁତ ପ୍ରକାର କଷ୍ଟରେ କର୍ଷିତ ହେଉ, ବହୁତ କଷ୍ଟ ପ୍ରାପ୍ତ ହେଉଛନ୍ତି ସେମାନେ। ଭଗବାନଙ୍କ ସେବା ନ କଲେ ଏଇଭଳି ଭାବରେ ଅବସ୍ଥା ହେବ, ଭଗବାନ ଦେଖି ଦେଉଛନ୍ତି ସେଇଟା। ତେଣୁ ଏଇଭଳି ଭାବରେ ରହିଛି ମା ଆମର ପ୍ରକୃତ ଆମର ସ୍ୱରୂପ ହେଉଛି ଆମେ ଭଗବାନଙ୍କର ଅଂଶ, ତେଣୁ ଆମେ ତାଙ୍କର ସେବା କରିବା କଥା, ଯଦି ସେବା ନ କରିବା ତାହେଲେ ଆମେ ଆନନ୍ଦ ପ୍ରାପ୍ତ ହୋଇପାରିବା ନାହିଁ। ଭୌତିକ ଜଗତରେ ଭଗବାନଙ୍କ ସେବା ନ କରିକିରି ଯେଉଁମାନେ ଚାହୁଁଛନ୍ତି ଆନନ୍ଦ ପ୍ରାପ୍ତ ହେବା ପାଇଁ ସେମାନେ ହେଉଛନ୍ତି ବହୁତ ଭଗବତ ଗୀତାରେ ଭଗବାନ କହିଲେ ପଞ୍ଚମ ଅଧ୍ୟାୟରେ କ'ଣ, ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ଏବେ ଆଦ୍ୟନ୍ତବନ୍ତ କୁହନ୍ତେ ନହନ୍ତେ ଶୁର ମତେ ବୁଦ୍ଧ। ସେମାନେ ବୁଦ୍ଧ ନୁହନ୍ତି, ବୁଦ୍ଧିମାନ ନୁହନ୍ତି ସେମାନେ, ସେମାନେ ଭାବୁଛନ୍ତି ଭୌତିକ ଜଗତରେ ଏଇଭଳି ଭାବରେ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରି ସେମାନେ ଆନନ୍ଦରେ ରହିବେ, ସେମାନେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି। ଯେମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନ ସେବାରେ ନିଯୁକ୍ତ ରହିକି ଆନନ୍ଦ ପ୍ରାପ୍ତ ହେବେ। ସମସ୍ତେ ଚାହୁଁଛନ୍ତି ଆନନ୍ଦ, କିନ୍ତୁ ସେମାନେ ଜାଣନ୍ତି ନାହିଁ କେମିତି ଆନନ୍ଦ ପ୍ରାପ୍ତ ହେବେ। ତେଣୁ ଏଇ ଭଗବାନ ଲୀଳା ଶ୍ରବଣ ମାଧ୍ୟମରେ ଆମେ ଆମର ସ୍ୱରୂପ ସ୍ଥିତିକୁ ପ୍ରାପ୍ତ ହେବା, ଆମେ ଭଗବାନ ସେବାରେ ନିଯୁକ୍ତ ହେବା। ତେଣୁ ଏଠି ସବୁ କହୁଛନ୍ତି, ସତର ଶ୍ଳୋକରେ କହୁଛନ୍ତି, ପାଦ ସମ୍ଭାବନ ଚକ୍ରୁ କେଚି ତସ୍ୟ ମହାତ୍ମନ ଅପରିହତ ପାପମାନ ବ୍ୟଜନେଇ ସମ ବିଜୟ। ଭଗବାନ ଯଦି ଶୟନ କରିଗଲେ ସେତେବେଳେ କ'ଣ ହେଉଛି, ପାଦ ସମ୍ଭାବନ ଚକ୍ରୁ, କେତେଜଣ ପାଦ ସମ୍ଭାବନ କରୁଛନ୍ତି, ପାଦକୁ କରୁଛନ୍ତି, ମଡ଼ି ଦେଉଛନ୍ତି ବା ସମ୍ଭାବନ କରୁଛନ୍ତି, ପାଦ ସମ୍ଭାବନ ଚକ୍ରୁ କେଚି ତସ୍ୟ ମହାତ୍ମନ, ଏମାନେ ସବୁ ମହାତ୍ମା, ଭଗବାନଙ୍କ ସେବା କଲେ ସେମାନେ ମହାତ୍ମା ନା, ଆଉ ନହେଲେ ଆଉ କି, ମହାତ୍ମାର ବିପରୀତ ଶବ୍ଦ କ'ଣ, ମହାତ୍ମା ଯଦି ନହେବେ ତାହେଲେ କ'ଣ ହେବ, ସେମାନେ ସେମାନେ ବଦ୍ଧ ଆତ୍ମା, ବଦ୍ଧ ଜୀବ, ସେମାନେ ସବୁ ବଦ୍ଧ ଜୀବ, ଭଗବାନ ସେବା କରିବେ ନାହିଁ। ଆଉ ଯେଉଁମାନେ ଭଗବାନ ସେବା କଲେ ସେମାନେ ମହାତ୍ମାରେ ପରିଣତ ହେଇଯିବେ। ଭଗବତ ଗୀତାରେ ଭଗବାନ କହିଲେ ନା, ମହାତ୍ମା ସୁମାନ ପାର୍ଥ ଦୈବିକ ପ୍ରକୃତି ମାଶ୍ରିତା, ସେମାନେ ହେଉଛନ୍ତି ମହାତ୍ମା। ଆମେ କେମିତି ଜାଣିବା ସେ ମହାତ୍ମା, ନା ଭଜନ୍ତି ଅନ୍ୟାନ୍ୟ ମନୁଷ୍ୟ ଜ୍ଞାନତା ଭୂତାଦିମ ବ୍ୟୟମ, ସେମାନେ ଭଗବାନଙ୍କର ଭଜନ କରୁଛନ୍ତି ବା ସେବା କରୁଛନ୍ତି, ଆଉ କିଛି ମନରେ ଆଉ କିଛି ତାଙ୍କର ନାହିଁ, ଅନ୍ୟାନ୍ୟ ମନୁଷ୍ୟ କିଭଳି ଭାବରେ ସେବା କରୁଛନ୍ତି ନା, ସତତଂ କୀର୍ତ୍ତୟନ୍ତୋ ମାଂ, ସବୁବେଳେ ଭଗବାନ ନାମ କୀର୍ତ୍ତନ କରୁଛନ୍ତି, କୀର୍ତ୍ତୟନ୍ତୋ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତା, ଏଇଭଳି ଭାବରେ ଚେଷ୍ଟା କରୁଛନ୍ତି, ଦୃଢ଼ ଭାବରେ ଚେଷ୍ଟା କରୁଛନ୍ତି। ସତତଂ କୀର୍ତ୍ତୟନ୍ତୋ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତା କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷନ୍ତି ଚ ରମନ୍ତି ଚ, ଏଇ ଶୋକଟି ନା କ'ଣ ଯା ଭୁଲ ଭାଲ ଲାଗିବ, ସତତଂ କୀର୍ତ୍ତୟନ୍ତୋ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତା ନମସ୍ୟନ୍ତଶ୍ଚ ମାଂ ଭକ୍ତ୍ୟା ନିତ୍ୟଯୁକ୍ତ ପାସତେ, ଭଗବାନଙ୍କୁ ଏଇଭଳି ଭାବରେ ପ୍ରଣାମ କରୁଛନ୍ତି, ନିତ୍ୟ ଯୁକ୍ତ ସେମାନେ ଭଗବାନ ଏହିଭଳି ଭାବରେ ଉପାସନା କରି, ଏମାନେ ହେଉଛନ୍ତି ମହାତ୍ମା, ଏମାନେ ହେଉଛନ୍ତି ମହାତ୍ମା। ଏ ସେମାନେ ଏଇ ତ୍ରିଗୁଣ ଭିତରେ ନଥାନ୍ତି, ତ୍ରିଗୁଣକୁ ଅତିକ୍ରମ କରିଯାଇଥାନ୍ତି, ଏମାନେ ମହାତ୍ମା। ଆଜି ଏମାନଙ୍କର କେତେ ସୌଭାଗ୍ୟ ଯେ ଭଗବାନଙ୍କ ପାଦ ସମ୍ଭାବନ କରୁଛନ୍ତି, ପାଦ ସମ୍ଭାବନ ଚକ୍ରୁ କେଚି ତସ୍ୟ ମହାତ୍ମନ, ଏମାନେ ସବୁ ମହାତ୍ମା, ମହାତ୍ମା ଅପରେ ହାତ ପାପମାନ, ଅପରେ ଆଉ ଅନ୍ୟମାନେ କେତେଜଣ କ'ଣ କରୁଛନ୍ତି, ହାତ ପାପମାନ, ତାଙ୍କର କୌଣସି ପାପ ନାହିଁ, ମହାତ୍ମା ସେମାନେ ହାତ ପାପମାନ, ସେମାନେ କ'ଣ କରୁଛନ୍ତି ନା ବ୍ୟଜନେଇ ସେମାନେ ଯେନ୍ ପଙ୍ଖା କରୁଛନ୍ତି, ପଙ୍ଖା କେଉଁଠୁ ଆଣୁଛନ୍ତି, ପଙ୍ଖା ସେଇ ପତ୍ରରେ ସବୁ କରୁଛନ୍ତି, ପଙ୍ଖା ଧରିକି ପଙ୍ଖା ଦେଉଛନ୍ତି, ଭଗବାନଙ୍କୁ ଶୟନ କରୁଛନ୍ତି ଏଇଭଳି ଭାବରେ, ଯେ ରହିକି ଆମ ନାହିଁ କି ଭଜ ଭଳ ଶ୍ରୀ ଗୌର ହରି, ଶ୍ରୀ ଗୌର ହରି ଶୋଇ ଗୋଷ୍ଠ ବିହାରୀ ନନ୍ଦା ଯଶୋମତି ଚିତହାରି। ଆପଣ ଗୀତଟା ବୋଲୁନାହାନ୍ତି ଖରାବେଳେ, ଆପଣ କାଳେ ଯଶୋମତି ନନ୍ଦନ ବୋଲୁଛନ୍ତି, ଏଇଟା ବୋଲୁନାହାନ୍ତି, ଭଗବାନ ଖାଇବାରେ ତାଙ୍କୁ ଆନନ୍ଦ ଲାଗିବ। ଆମେ ମନସରେ ଦେଇଦେଲେ ଆଉ କ'ଣ, ଆମେ ଗୋଟେ ଦେଲେ କ'ଣ ହେବ, ଆଉ ଗୋଟେ ଆକ୍ଚୁଆଲି ଦେଲେ ଗୋଟେ, ଆଉ ମନସରେ ଆଉ ସବୁ ଦେଇଦେଲେ ଲକ୍ଷେ ପ୍ରକାର ଦେଉନାହାନ୍ତି। ଭଗବାନ ଏଇଟାକୁ ଭଲ ଲାଗିବନି, ଏଇଟା ଭଲ ଲାଗୁନି, ଲୁଣ ହେଇନି, ଏଇଟା ଲୁଣିଆ ହେଇଗଲା, କ'ଣ ହେଲା, ଅନେକ ପ୍ରକାର ଅଛି, ପ୍ରଭୁ ଏଇଟା ନହେଲେ ଏଇଟା ନିଅନ୍ତୁ, ଏଇଟା ନହେଲେ ଏଇଟା ନିଅନ୍ତୁ, ଏଇଟା ନହେଲେ ଏଇଟା ନିଅନ୍ତୁ, ଦ୍ୱାଦଶ ପ୍ରକାର ଅମଳ ଦ୍ୱାଦଶ ପ୍ରକାର, ଏଇଭଳି ଭାବରେ ଆପଣ ବୋଲିଦେଲା ମାନେ ସେଇଟା ଦିଆହେଇଗଲା ଭଗବାନଙ୍କୁ, ଖାଲି ଯେ ଦେଲେ ହେବ ଆଉ ହେବନି ନାହିଁ, ମନରେ ପୂଜା ହେଇଗଲା, ଭଗବାନ ଖରାପ ପ୍ରସାଦ ପାଉଛନ୍ତି ମାନେ ଏଇଟା ଭୁଲିଦେବେ, ଭୁଲିଦେଲେ ଭଗବାନ ଆନନ୍ଦ ହେଇଯିବ, ଶୁଣିକିରି ଭଗବାନ ଖାଇବେ, ଖାଇସାରିକି ସବେ ମୁଖ ପ୍ରଖାଳେ ହୋଇ ସାରି ସାରି ହସ୍ତମୁଖ ପ୍ରଖାଳିଆ ଯତ ସଖା ଗଣ ଆନନ୍ଦ ବିଶ୍ରାମ କରି ବଳଦେବ ସ୍ୱାମୀ, ବିଶ୍ରାମ ନେଉଛନ୍ତି ଭକ୍ତିଗୁଣ ଠାକୁର, ସେଇଭଳି ଭାବେ ବ୍ୟବସ୍ଥା କରିଛନ୍ତି, ଯେଉଁଭଳି ଭାବେ ଭଗବାନ ଲୀଳା ଚାଲିଥିଲା। ଜାମ୍ବୁଲର ସାଲ ଆନେ ତାମ୍ବୁଲ ମସାଲା ତାହା ଖେଇ କୃଷ୍ଣଚନ୍ଦ୍ର ସୁଖେ ନିଦ୍ରା ଗେଲା। ଆମେ ଖାଲି ଏଇଟା କହିଦେଲେ ଭଗବାନ ହେଇଗଲା ତାଙ୍କର, ପୁରୁଷୋତ୍ତମ ମାସରେ ଆପଣ ଏଇଟା ଆରମ୍ଭ କରନ୍ତୁ, ଯାହା ଦୁଇ ଦିନ ତ ଗଲା ଗଲା, ତୃତୀୟ ଦିନଠୁ ଆରମ୍ଭ କରନ୍ତୁ ପୁରୁଷୋତ୍ତମ ମାସ। ତାପରେ କ'ଣ ହେଇଛି, ବିଶାଳାକ୍ଷ ଶିଖି ପିଛ ଚାମର ଢୁଳାୟ ଅପୂର୍ବ ସଜାୟ କୃଷ୍ଣ ସୁଖ ନିଦ୍ରା ଯାୟ। ଏଇଟା ବି ବୋଲିଦେଲେ ଏଇଟା ଭଗବାନଙ୍କର ସିନା ହେଇଗଲା ଆପଣଙ୍କର, ହଁ ଭଗବାନ ଆନନ୍ଦର ସେ ସ୍ୱୟଂ କରିବେ। ଏଇଟା ଭୁଲିବା କଥା, ମଧ୍ୟାହ୍ନରେ ପ୍ରଭୁପାଦ ମାଆଙ୍କ ଆମର ଇସ୍କନ ଏସବୁ ବ୍ୟବସ୍ଥା ରହିଛି, ଆମେ କରୁନେ କରିଦେଲେ ପଦ୍ମନାଭ ମାସରେ ପୁରୁଷୋତ୍ତମ ମାସରେ ଆଉ ପକ୍ଷେ କରନ୍ତୁ ଗୋଟେ ମାସ ପୁରୁଷୋତ୍ତମ ମାସ ଭଗବାନଙ୍କର ଭଗବାନ ଏଇଭଳି ଭାବରେ ଆକ୍ଚୁଆଲ ନ ଲାଗିଲେ କ'ଣ ମନରେ ଲଗାଉଲେ ମନରେ ଗୋଟେ କଥାଟି ଅଛି। ଗୋଟେ ଜଣେ ରହିଛନ୍ତି ବ୍ରାହ୍ମଣ ଜଣେ, ସିଏ ତାଙ୍କ ମନ ବହୁତ ଦୁଃଖ, ପାଣି ହେବୁ ନା କ'ଣ ତାଙ୍କ ନାଁଟା ଥିଲା ଦାକ୍ଷିଣାଧର, ସିଏ ଜଣେ ବ୍ରାହ୍ମଣ, ସିଏ ଚାହୁଁଥିଲେ କି ଗରିବ ବ୍ରାହ୍ମଣ ଗରିବ ବ୍ରାହ୍ମଣ, କିନ୍ତୁ ସେ ଭାବୁଥିଲେ ଭଗବାନଙ୍କୁ ବହୁତ ପ୍ରକାର ଷୋଡ଼ଶ ଉପଚାର ପୂଜା କରିବେ, ବହୁତ ଧନ ବହୁତ କ'ଣ ବହୁତ ଆଡ଼ମ୍ବରରେ ପୂଜା କରିବେ, କିନ୍ତୁ ଧନ ନାହିଁ କ'ଣ କରିବେ, ମନ ଦୁଃଖରେ ରହୁଥିଲେ। ଗୋଟେ ଥର ସେ ଶୁଣିଲେ ଜଣେ ବକ୍ତା କହୁଛନ୍ତି ଯେ ଭଗବାନଙ୍କର ଆମର ଭାଗବତ ରହିଛି ଏକାଦଶ ସତେଇଶ ଅଧ୍ୟାୟ ରହିଛି, ଭଗବାନଙ୍କର ଆଠ ପ୍ରକାର ମୂର୍ତ୍ତି ରହିଛି, ଲେପ୍ୟା ଲକ୍ଷା ସୈକତି ମନମୟୀ ମଣିମୟୀ ଇତ୍ୟାଦି ଏଭଳି ଭାବରେ ରହିଛି। ମନରେ ମଧ୍ୟ ଭଗବାନଙ୍କୁ ସେବା କରିହେବ, ମୂର୍ତ୍ତି ତିଆରି କରିହେବ, ଏଇ କଥା ଯେତେବେଳେ ଶୁଣିଗଲେ ତାଙ୍କର ବହୁତ ଆନନ୍ଦ ହୋଇଗଲା। ତେଣୁ ସେ କ'ଣ କଲେ, ଗୋଦାବରୀ ନଦୀ ତେରରେ ଗୋଟେ ଥର ସ୍ନାନ ଇତ୍ୟାଦି କରି ଭଗବାନ ପୂଜା କରୁଛନ୍ତି, ହଁ ରତ୍ନ ସିଂହାସନ ବୋଲେ ମନେ ମନେ ସବୁ ହେଉଛି, ମନେ ମନେ ରତ୍ନ ସିଂହାସନ, ପଇସା କିଛି ଦରକାର ନାହିଁ ନା, ମନରେ ତ କଲେ ରତ୍ନ ଆଣିବା ପାଇଁ କିଛି ଅସୁବିଧା ନାହିଁ, ସେଇ ପ୍ରକାର ରତ୍ନ ଲଗାଇଦେବେ ରତ୍ନ ସିଂହାସନ, ହଁ ଏଇଭଳି ଭାବରେ ଭଗବାନଙ୍କ ସୁନ୍ଦର ମୂର୍ତ୍ତି ନିର୍ମାଣ ମଣିମୟୀ ମୂର୍ତ୍ତି ସବୁ ନିର୍ମାଣ କରିକି ସବୁ ତାଙ୍କୁ ବହୁତ ପ୍ରକାର ପାଟ ବସ୍ତ୍ର ଇତ୍ୟାଦି ଦେଇକି ବହୁତ ଅଳଙ୍କାର ଯେତେ ପ୍ରକାର ଅଳଙ୍କାର ଏଇସବୁ ଦେଇକରି ମନରେ ସବୁ ସଜାଉଛନ୍ତି, ମନରେ ସଜାଉଛନ୍ତି, ତାପରେ ସବୁ ଭୋଗ ଲାଗିବ, ଭୋଗ ଲଗାଇବେ, ଭୋଗ ସବୁ ତିଆରି କଲେ ଅନ୍ନ ଇତ୍ୟାଦି ଡାଲ ଡାଲମା ସବଜି ହରି ବହୁତ ପ୍ରକାର ସବଜି ହରିକା ତିଆରି କରିକିରି ପରମାନ କଲେ କ'ଣ କ୍ଷୀରି ତିଆରି କଲେ ସବୁ ମନରେ କରିକିରି ଭଗବାନ ଲଗାଉଛନ୍ତି, ଭୋଗ ଲଗାଉଛନ୍ତି ଗୋଟେ ପରେ ଗୋଟେ ପରେ ଗୋଟେ ପରେ ଗୋଟେ ପରେ ଦେଉଛନ୍ତି, ଦ୍ୱାଦଶ ପ୍ରକାର ମୂଳ ଦ୍ୱାଦଶ ପ୍ରକାର ଏଇଭଳି ଭାବେ କ୍ଷୀରି ପୁରୀ ସରପୁରି ବା କେତେ କ'ଣ ରହିଛି, ତେଣୁ ଏହିଭଳି ଭାବରେ ଯେତେବେଳେ ଲଗାଉଛନ୍ତି ସେତେବେଳେ ମନରେ ପଡ଼ିଗଲା, ଆରେ ଏ କ୍ଷୀରିଟା ସାଙ୍ଗେ ସାଙ୍ଗେ ମୁଁ ବାହାର କଲି ଗରମ ହେଇଥିବ କହିକି ମନରେ ହାତ ବୁଡ଼ି ଦେଉଛନ୍ତି, ହାତ ବୁଡ଼ିଲେ ହାତ ଇଏ ହେଇଗଲା, ହାତ କ'ଣ ହେଇଗଲା, ହାତ ଫୋଟକା ହେଇଗଲା, ଫୋଟକା ହେଇଗଲା, ଭଗବାନ ବୈକୁଣ୍ଠ ଲୋକରେ ବସିକିରି ଲକ୍ଷ୍ମୀଙ୍କ ସହିତ ପୋଷାକ କରୁଥିଲେ, ସେ ହସିଦେଲେ, ହଁ ଲକ୍ଷ୍ମୀ ପଡ଼ିଲେ କ'ଣ ହେଲା ପ୍ରଭୁ କାହିଁକି ହସିଲେ, ଭଗବାନ ତାଙ୍କ କଥା ଉତ୍ତର ଦେଲେ ନାହିଁ, ପଠାଇଦେଲେ ଇସାରା କରିଦେଲେ, ଗୋଟେ ବିମାନ ନେଇକି ଚାଲିଗଲେ ତାଙ୍କ ପାର୍ଷଦମାନେ ଯାଇକି ସେ ବ୍ରାହ୍ମଣ ଘିନି ଆସିଲେ ବୈକୁଣ୍ଠ ଲୋକଙ୍କୁ, ଏଭଳି କଥା ରହିଛି। ଭଗବାନ ଖୁସି ହେଇଗଲେ, ଏ ମନରେ ସବୁ ହେବ ପୁରା ଏଭଳି ଭାବରେ ଭଗବାନ ଯେତେବେଳେ ଆବିର୍ଭାବ ହେଇଥିଲେ ବସୁଦେବ ବନ୍ଦିଶାଳାରେ ରହିଥିଲେ, ଦଶ ହଜାର ଗାଭୀକୁ ଦାନ କଲେ, ଅଇତ ଗାଭୀ ଦାନ କଲେ, କେମିତି ଦେଲେ ପ୍ରଭା ମାନେ ସବୁ ପ୍ରକାର ସୁନ ଅଳଙ୍କାର ଇତ୍ୟାଦିରେ କରିକି ଦେଇଛନ୍ତି, ଗାଭୀ ଅଳଙ୍କାର ଦେଲେ, କେମିତି ଦେଲେ ମନରେ ମନରେ ବହୁତ କଥା ହେଇପାରିବ, ମନ ଭଗବାନ ଦେଇଛନ୍ତି ନା ସେଥିପାଇଁ ମନ ମନା ଭବ ମନରେ ମୋତେ ଚିନ୍ତା କର ଏଇଭଳି ଭାବେ ଚିନ୍ତା କରିବେ ମନରେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଯେଉଁ ଚାଲିଛି ଲୀଳା, ପାଦ ସମ୍ବାହନ ଚକ୍ରୁ କେଚିତ ମହାତ୍ମାନ ଅପରିହତ ପାପମାନ ବେଜନ ବିଜୟନ, କିଏ ସବୁ ବେଜନ କରୁଛନ୍ତି, ଏଇଭଳି ଭାବରେ ଭଗବାନ ନିଜକୁ ବିସ୍ତାର କରିଦେଇଛନ୍ତି, କିନ୍ତୁ ଅନ୍ୟମାନେ ଦେଖୁନାହାନ୍ତି, ଅନ୍ୟମାନେ ଦେଖୁଛନ୍ତି ଜଣେ, ସେମାନେ ସେଇଠି ଲୀଳା ସେବା କରୁଛନ୍ତି, ଏଇଭଳି ଭାବରେ ଭଗବାନ ସବୁ ଦିବ୍ୟ ଲୀଳା। ତାପରେ ଏଠି କୁହାଯାଉଛି ପଲ୍ଲବାଦ ବ୍ୟଜନ କହିଲେ ପଲ୍ଲବରେ ତିଆରି କରାଯାଇଛି, ସନାତନ କଥା ଆମେ କହୁଛନ୍ତି ଇଜ୍ ଏଠି ହତ ପାପମାନ ବୋଲି କୁହାଯାଉଛି, କାହିଁକି କୁହାଗଲା ନା ଚିର ଜଗତରେ ସେଠି କିଛି ପାପ ବସ୍ତୁ ବୋଲି କିଛି ନାହିଁ, ସେଠି କିଛି ପାପ ବସ୍ତୁ ବୋଲି କିଛି ନାହିଁ, କିନ୍ତୁ ବୟଙ୍କୁ ପାପିଷ୍ଠା ଇତି ଭାବ, ସେମାନଙ୍କ ଭାବ ହେଉଛି କ'ଣ, ଆମେ ହେଉଛି ପାପିଷ୍ଠ, ଏଇଭଳି ଭାବେ ତାଙ୍କ ଧାରଣା, ଭଗବାନ ଭକ୍ତ ହେଲେ ମଧ୍ୟ ତାଙ୍କର ଧାରଣା ଏଇଭଳି, ସେଥିପାଇଁ ହତ ପାପମାନ ସୁଖଦେବ ଗୋସ୍ୱାମୀ ତାଙ୍କ ମନର ଭାବକୁ ବ୍ୟକ୍ତ କଲେ ହତ ପାପମାନ, ମୁଁ ବି ଚିନ୍ତା କରୁଛି କାହିଁକି ହତ ପାପମାନ କୁହାଗଲା, ଏଠି ପାପର ପ୍ରଶ୍ନ ହେଉଛି ସେଠି ଭଗବାନ ପାର୍ଷଦମାନେ ତାଙ୍କର ଭାବ ହେଉଛି ଏଇଭଳି ଭାବରେ, ଆମେ ହେଉଛୁ ପାପି ବ୍ୟକ୍ତି, ଭଗବାନଙ୍କ ସେବା କଲେ ଆମେ ପାପରୁ ମୁକ୍ତ ହେବୁ, ହତ ପାପମାନ ଏଇ ଭାବରେ ସେ ବ୍ୟଜନ କରୁଛନ୍ତି, ସନାତନ ଗୋସ୍ୱାମୀ ସେଇଟା ବର୍ଣ୍ଣନା କଲେ। ତେଣୁ ଅନେକ ଜନ ରୂପାଣି ମନୋଜ୍ଞାନୀ ମହାତ୍ମନଃ ଗାୟନ୍ତି ସ୍ମ ମହାରାଜ ସ୍ନେହ କ୍ଳିନ୍ନ ଦିଅସ୍ତନେଇ। ଆହୁରି ଅନ୍ୟମାନେ ସବୁ ରହିଛନ୍ତି, ହଜାର ହଜାର ସଖାମାନେ ରହିଛନ୍ତି, ଅନେକ ତଦନୁରୂପାଣି ଯେଉଁଭଳି ଭାବରେ ଲୀଳା ଚାଲିଛି ସେହିଭଳି ଭାବରେ ଅନୁରୂପ ଲୀଳାରେ ମନୋଜ୍ଞାନୀ ମହାତ୍ମାନ ମନୋଜ୍ଞାନୀ ଭଗବାନ ମନକୁ ଜାଣିକିରି ମନର ଭାବ କିଭଳି ଭାବରେ ଭଗବାନ ବର୍ତ୍ତମାନ ମନ ରହିଛି ଏମାନେ ସବୁ ମହାତ୍ମା ଗାୟନ୍ତି ସ୍ମ ମହାରାଜ ସେହିଭଳି ଭାବରେ ଗାନ କରିବେ ଭଗବାନ ମନ ନେଇକି ମୁଡ଼ ନେଇକିରି କ'ଣ ଭଗବାନ ଚିନ୍ତା କରୁଛନ୍ତି କ'ଣ ବର୍ତ୍ତମାନ ଚିନ୍ତା କରିବେ ତାଙ୍କର ଅଷ୍ଟକାଳୀୟ ଲୀଳା ରହିଛି ଭଗବାନଙ୍କର ସବୁ ସମୟରେ ଭଗବାନ ଲୀଳା ଚାଲିଛି ଲୀଳା ପୁରୁଷୋତ୍ତମ ସିଏ ତାଙ୍କର ସବୁବେଳେ ଲୀଳା ଅଷ୍ଟକାଳୀୟ ଲୀଳା ତାକୁ କୁହାଯାଏ କେଉଁ ସମୟରେ କେଉଁ ଲୀଳା ତାଙ୍କର ସବୁ ରହିଛି ଏସବୁ ରହିଛି ଅଷ୍ଟକାଳୀୟ ଲୀଳା ତେଣୁ ତାଙ୍କର ସଖାମାନେ ସେହି ଅନୁସାରେ ତାଙ୍କର ଭାବ ଅନୁସାରେ ସେଇ ଗାନ କରିବେ ସେଇ ଗାନ ଗାୟନ୍ତି ସ୍ମ ମହାରାଜ ମହାରାଜ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ଲୀଳାକୁ ସେ ବହୁତ ଆନନ୍ଦିତ ହେଇଯାଉଛନ୍ତି ପରୀକ୍ଷିତ ମହାରାଜ ଯେତେବେଳେ ଶୁଣୁଛନ୍ତି ସିଏ ମଧ୍ୟ ବହୁତ ଆନନ୍ଦିତ ହେଇଯାଉଛନ୍ତି ତେଣୁ ତାଙ୍କୁ ସମ୍ବୋଧନ କରୁଛନ୍ତି ମହାରାଜ ମହାରାଜ ଗାୟନ୍ତି ସ୍ମ ମହାରାଜ ସ୍ନେହ କ୍ଳିନ୍ନ ଦିଅସ ନେଇ ଧୀରେ ଧୀରେ ଗାନ କରୁଛନ୍ତି ଧୀରେ ଧୀରେ ଗାନ କରୁଛନ୍ତି ଭଗବାନ ସ୍ୱୟଂ କରିଛନ୍ତି ସବୁ ସବୁ ଧୀରେ ଧୀରେ ଗାନ ହେଉଛି ଧୀର ସମୀରେ ଯମୁନା ତୀରେ ଯେଉଁ ରହିଛି ବସତି ବନେ ବନ ମାଳ ଜୟଦେବ ଗୋସ୍ୱାମୀ ରଚନା କରିଛନ୍ତି ତେଣୁ ଧୀର ସ୍ନେହ କ୍ଳିନ୍ନ ବହୁତ ସ୍ନେହ ପ୍ରେମର ଉର୍ଦ୍ଧ୍ୱରେ ହେଉଛି ସ୍ନେହ ମାନ ପ୍ରଣା ଇତ୍ୟାଦି ବହୁତ ସ୍ତର ରହିଛି ଉନ୍ନତ ସ୍ତର ସେହିଭଳି ଭାବରେ ଦିଅ ତାଙ୍କର ବୁଦ୍ଧି ଏହିଭଳି ଭାବରେ ଧୀରେ ଧୀରେ ଗାନ କରୁଛନ୍ତି ବିଭିନ୍ନ ଗାନ ରହିଛି ବିଭିନ୍ନ ସମୟ ନେଇକରି ବିଭିନ୍ନ ରାଗ ରହିଛି କେଉଁ ସମୟରେ କେଉଁ ଗାନ କରା କେଉଁ ରାଗ ରହିଛି ସକାଳ ସମୟର ରାଗ ଖରାବେଳ ସମୟ ରାଗ ସନ୍ଧ୍ୟାବେଳ ସମୟ ରାଗ ଏଭଳି ବିଭିନ୍ନ ରାଗ ଅନୁସାରେ ଗୀତ ବୋଲାଯିବ ଭକ୍ତିମନ ଠାକୁର ସେ ସବୁ ରଚନା କରିଛନ୍ତି ଆମ ଯେଉଁ ମନ୍ଦିରରେ ସକାଳୁ ଯେଉଁ ଗାନ କରାଯାଉଛି ସେଇଟା ସକାଳ ସମୟରେ ସେ ରାଗରେ ଗାନ କରାଯିବା କଥା କ'ଣ ଯେଉଁ ରହିଛନ୍ତି କ'ଣ ସେ ଶୋକ ସଂସାର ଦାବା ନଳଲୀଳ ଏ ସକାଳ ଏଇଟା ରାଗ ସ୍ୱର ସକାଳ ଖରାବେଳେ ଅଲଗା ଯଶୋମତୀ ନନ୍ଦନ ବ୍ରଜବର ନାଗର ଏଇସବୁ ଖରାବେଳେ ସ୍ୱର ସନ୍ଧ୍ୟାବେଳେ ଅଲଗା କିମ୍ବା ଜୟ ଜୟ ଗୋରା ଚାନ୍ଦେ ଆରତୀ କଶୋଭା ଭକ୍ତି ବିନୋଦ ରଚନା କରି ରାଗ ଅନୁସାରେ ଯେଉଁ କେଉଁ ସମୟରେ କେଉଁ ରାଗ ବୋଲାଯିବ ବେଦରେ ଗୋଟେ ଭଗବତ ଗୀତାରେ ଭଗବାନ କହିଛନ୍ତି ବେଦାନାଂ ସାମବେଦସ୍ମି ଏବଂ ବୃହତ୍ସାହନ ତଥା ସାମ୍ନା ସାମବେଦରେ ଅନେକ ପ୍ରକାର ସ୍ତୋତ୍ର ରହିଛନ୍ତି ବ୍ରାହ୍ମଣମାନେ ସେଇଟା ଜାଣିବା କଥା ପାଣିଆ ଇତ୍ୟାଦି ଯେତେ ସବୁ ଅଛନ୍ତି ବ୍ରାହ୍ମଣମାନେ ସେ ବେଦର ସ୍ତୋତ୍ର ସବୁ ଜାଣିବା କଥା ରହିଛନ୍ତି ବୃହତ୍ସାହନ ଗୋଟେ ରହିଛି ସ୍ତୋତ୍ର ସାମବେଦରେ ଯେଉଁଟା ରାତି ଅଧରେ ଗାନ କରାଯିବ ଏଭଳି ସବୁ ରହିଛି ବିଭିନ୍ନ ରାଗ ବିଭିନ୍ନ ସମୟ ଅନୁସାରେ ବିଭିନ୍ନ ଭଗବାନ ଏଭଳି ପରମ କୌତୁକୀ ସିଏ ପରମ ଉପଭୋଗକାରୀ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ତେଣୁ ତାଙ୍କର ମହାତ୍ମା ସାଙ୍ଗମାନେ ସେଇଭଳି ଭାବରେ ଧୀରେ ଧୀରେ ଭାବରେ ଶନେଇ ଧୀରେ ଧୀରେ ସେଇ ସମୟ ଅନୁସାରେ ତାଙ୍କ ମନୋଭାବ ନେଇକି ସେଭଳି ଗୀତ ଗାନ କରୁଛନ୍ତି ଭଗବାନ ଆନନ୍ଦିତ ହେଇଯାଉ ଶୟନ କରିଯାଉଛନ୍ତି ଭଗବାନ ଭଗବାନ ଯେଉଁ ଶୟନ ଏ ଆମ ଶୟନ ଭଳି ନୁହଁ ଏବଂ ନିଦ୍ରା ଯୋଗ ଯେଉଁ କୁହାଗଲା ବ୍ରହ୍ମ ସଂହିତାରେ ଯହ କାରଣା ନବଜଳେ ଭଜତି ସ୍ମ ଯୋଗ ନିଦ୍ରା ଭଗବାନ ଯେଉଁ କାରଣା ନବଜଳରେ ରହିଛନ୍ତି ଯୋଗ ନିଦ୍ରାରେ ଶୟନ କରିଛନ୍ତି ଭଗବାନ ବର୍ତ୍ତମାନ ଶୟନ କରନ୍ତି ବର୍ତ୍ତମାନ ଚତୁର୍ମାସ୍ୟ କହିଲେ ଭଗବାନ ଶୟନ କରିଥାନ୍ତି କିନ୍ତୁ ଏ ବର୍ଷ ସ୍ପେଶାଲ ପୁରୁଷୋତ୍ତମ ମାସରେ ଭଗବାନ ଆଉ ଗୋଟିଏ ମାସ ଅଧିକା ଶୟନ କରିବେ ପାଞ୍ଚ ମାସ ଶୟନ କରିବେ ଭଗବାନ ଇଏ ଯୋଗ ନିଦ୍ରା ଭଗବାନଙ୍କର ଏଇଭଳି ଭାବରେ ଗାୟନ୍ତି ସ୍ମ ମହାରାଜ ସ୍ନେହ କ୍ଳିନ୍ନ ଦିଅ ଶନେଇ ଏଠି କୁହାଯାଉଛି ମନୋଜ୍ଞାନୀ କହିଲେ ଚିତ୍ତ ଆକର୍ଷଣୀ ଭଗବାନଙ୍କର ଯେମିତି ଭକ୍ତି ଆମେ କରୁଛେ ଭଗବାନଙ୍କୁ ଆକର୍ଷଣ କରୁଛି ଭକ୍ତିର ଗୋଟେ ସଂଜ୍ଞା ହେଉଛି ଏଭଳି ଭାବରେ ଶ୍ରୀକୃଷ୍ଣ ଆକର୍ଷଣୀ ଚଷା ଭଗବାନ ସମସ୍ତଙ୍କୁ ଆକର୍ଷଣ କରନ୍ତି କିନ୍ତୁ ଭକ୍ତି ଏଭଳି ସିଏ ଭଗବାନଙ୍କୁ ଆକର୍ଷଣ କରେ ମନୋଜ୍ଞାନୀ ଚିତ୍ତ ଆକର୍ଷକାଣୀ ବିଚିତ୍ର ଅଦ୍ଭୁତ ସ୍ୱର ତାଳାଧିମତ୍ତ୍ୱା ଅଦ୍ଭୁତ ବିଚିତ୍ର ସ୍ୱର ତାଳ ଇତ୍ୟାଦି ସବୁ ରହିଛି ସେମିତି ବାଦ୍ୟ ଇତ୍ୟାଦି ସବୁ ରହିଛି ନା କ'ଣ ସେହି ପତ୍ରରେ ସବୁ ତିଆରି କରିକି ବେଙ୍ଗାଳୀ ଇତ୍ୟାଦି ସବୁ କରିକି ସୁନ୍ଦର ଭାବରେ ବଜାଉଥିବେ ବାଧ୍ୟ ତାଳାଦି ଅଦ୍ଭୁତ ସ୍ୱର ତାଳାଦି ମତ୍ୱା ଶ୍ରୀ ଗୋପୀ ଗୁଣାଦିମୟତ୍ୱାଚ ଗୋପୀ ଭାବରେ ଭଗବାନ ଗୋପୀ ରାଧାରାଣୀଙ୍କର ସ୍ମରଣ କରୁଛନ୍ତି, ରାଧା ଭାବରେ ରାଧାରାଣୀଙ୍କର ପଛରେ ସବୁ ଗୀତ ବୋଲୁଛନ୍ତି। ହେ ମହାରାଜ ସୁଖଦେବ ଗୋସ୍ୱାମୀ ଯେଉଁ ସମ୍ବୋଧନ କରୁଛନ୍ତି ମହାରାଜ କାହିଁକି ନା ଏଠି ସମ୍ରାଟ ଭବାଦୃଶ ତାଦୃଶ କ୍ରୀଡ଼ା ସୁଖମ ନ ସିଦ୍ଧେ। ଆପଣ ସମଗ୍ର ପୃଥିବୀର ସମ୍ରାଟ ହେଲେ ମଧ୍ୟ ଏଭଳି ସୁଖ ଆପଣ ପାଇନଥିବେ। ଭଗବାନ ଯେଉଁ ସୁଖ ପ୍ରାପ୍ତ ହେଉଛନ୍ତି ଶନେଇ ଶନେଇ କଥା କୁହାଇ କାହିଁ କୁହାଗଲା, ଶନେଇ ମାନେ ଧୀରେ ଧୀରେ କାହିଁ କୁହାଗଲା ନା ବାଷ୍ପ କଣ୍ଠେଇ ଯେତେ ବୋଲୁଛନ୍ତି ତାଙ୍କର କଣ୍ଠ ଗଦଗଦ ହେଇଯାଉଛି, ବାଷ୍ପ ଆସିଯାଉଛି କଣ୍ଠରେ, ବୋଲିପାରୁନାହାନ୍ତି ଧୀରେ 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 ଏଇଭଳି ଭାବରେ ଯେଉଁ ରହିଛି ଭାବ ଭାବ ଆସିଯାଉଛି, ଭାବରେ ବୋଲୁଛନ୍ତି। ଏଇଭଳି ଭାବରେ ଚାଲିଛି ଭଗବାନଙ୍କ ଲୀଳା, ତେଣୁ ଆମର ସମୟ ନାହିଁ ବର୍ଣ୍ଣନା କରିବା ପାଇଁ, ପୁଣି ଆସନ୍ତାକାଲି ବର୍ଣ୍ଣନା କରିବା, ଏଇଠି କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଜୟ ଗୌରମାନନ୍ଦେ। ପୁରୁଷୋତ୍ତମ ମାସରେ ଆମକୁ ଗୋଟେ ସୁଯୋଗ ମିଳିଲା ଭଗବାନ ଲୀଳାକୁ ବର୍ଣ୍ଣନା କଲେ ଆମେ, କାଲିଠାରୁ ବ୍ୟବସ୍ଥା ହେଇଗଲା ଆଉ କ'ଣ ମଧ୍ୟାହ୍ନ ଭୋଗ ଆଳତି ଗାଇବେ ବାବୁ ହେଡ଼ ଅଫ୍ ଡିପାର୍ଟମେଣ୍ଟ, କାଲିଠାରୁ ପୁରୁଷୋତ୍ତମ ମାସରେ ଭଗବାନ ଏଇଟା ବ୍ୟବସ୍ଥା କରୁ।